ଜୀବନରେ ସବୁକିଛି ପ୍ରାପ୍ତ ହେଲା ଫେରନ୍ତି କୃଷ୍ଣ ଭକ୍ତି ଆମେ ପ୍ରାପ୍ତ ନ ପାଇଲେ ରାମକୃଷ୍ଣଙ୍କୁ ଭଗବାନ ଚୈତନ୍ୟ ମହାପ୍ରଭୁଙ୍କ ହୃଦୟରେ ଆମେ ଧାରଣ ନ କରିପାରିଲେ ତାଙ୍କୁ ଜୀବନର ସର୍ବସ୍ୱ ବୋଲି ଜ୍ଞାନ ନ କରିପାରିଲେ ଗୋଟେ ଜୀବନରେ କର୍ମୀ ଲୋକମାନଙ୍କର ଜୀବନର ଏସେନ୍ସ କ'ଣ କୁହାଯିବ ସାର ରହିଲା ଦୁଇଟା ଜିନିଷ ଅର୍ଥ ଆଉ ଭୋଗ ଅର୍ଥ କରିବା ପଇସା କିଛି ପାଇବା ଭୋଗ କରିବା ଆଉ ଗୋଟେ ତାଠୁ ଟିକେ ଡେଭଲପ୍ ହେଉଛି ସେ ଯଶ ଚାହାନ୍ତି କର୍ମୀ ଲୋକର ତିନିଟା ହେଉଛି ତାଙ୍କର ଆମର ଯେମିତି ଧର୍ମର ଚାରିଟା ପାଦ ତାଙ୍କର ତିନିଟିକିଆ ପାଦ କର୍ମୀ ତାଙ୍କର ତିନିଟିକିଆ ପାଦ ତାଙ୍କ ଜୀବନ ତିନିଟା ତିନିଟା ଆଶ୍ରୟ କ'ଣ ଅର୍ଥଟା କମେଇବା ଭଲ ଭଲ ଖାଇ ପିଇକି ରହିବା ଏନ୍ଜୟ କରିବା ତାପରେ ଗୋଟେ ଯଶ କେମିତି କରିବା ଏନ୍ଜୟ ସରିଗଲା ପଇସା ରୋଜଗାର ସରିଗଲା ବର୍ତ୍ତମାନ କେଉଁଠି କେମିତି କ'ଣ କରିବି କେଉଁଠି ଦାନ ଦେବି କେଉଁଠି କ'ଣ କରିବି କେଉଁଠି କେଉଁଠି କ'ଣ କହିବି କେଉଁଠି କେମିତି କ'ଣ ବଡ଼ କାମ କରିବି ଲୋକ ମୋତେ ସ୍ମରଣ କରି ଯଶ ଦେବେ ତିନିଟା ତାଙ୍କ ଜୀବନ ଆଉ କିଛି ନାହିଁ ଅର୍ଥ ଭୋଗ ଯଶ ଏଥିରେ ବ୍ୟସ୍ତ ସମସ୍ତେ ଆଉ ତାଙ୍କ ଜୀବନ ହେଉଛି ଗୋଟେ କର୍ମରେ ଜୀବନଟା ହେଉଛି ତାଙ୍କ ଜୀବନର ଶୋଭା କ'ଣ ସେମାନେ ଜାଣୁ ତାଙ୍କ ଶୋଭା ହେଲା ଏଇଟା ଅର୍ଥ ପାଇଗଲେ ଲୋକ ଆମ ଭଲ ଗାଡ଼ି ଚଲିଲି ସେଇଟା ତାଙ୍କ ଶୋଭା ଜୀବନ ଯଶ ପାଇଗଲେ ତାଙ୍କ ଶୋଭା ଆଉ ଭୋଗ ଭଲ ଡ୍ରେସ୍ ପିନ୍ଧିଲେ ସ୍ତ୍ରୀ ଛୁଆ ପିଲାମାନେ କାର୍ରେ ବୁଲିଲେ କୁଆଡ଼େ ବିଦେଶ ଗଲେ ଆଇଲେ ଲୋକକୁ ଦେଖିଲେ ଏଇଟା ତାଙ୍କର ଆଉ ଆଉ କି ତାଙ୍କ ଜୀବନର ଶୋଭା ନାହିଁ ଆଉ ଭକ୍ତ ଜୀବନର ଶୋଭା କ'ଣ ଏଠି ସେ କହିଲେ ନା କାଲି ଉଦାହରଣ ଦେଉଥିଲେ ବଭୁ ପକ୍ୱଶସ୍ୟାଭ୍ୟାମ ଫଳାଭ୍ୟାମ ନିତ ରାମ ପକ୍ୱଶସ୍ୟରେ ଭରପୁର ହେଇଛି ଧରଣୀ ମାତା ପକ୍ୱଶସ୍ୟରେ ସବୁ ଭରପୁର ହେଇଛି କିନ୍ତୁ ରାମକୃଷ୍ଣ ଯେତେବେଳେ ଭ୍ରମଣ କରୁଛନ୍ତି ଭଗବାନ କୃଷ୍ଣଙ୍କର ଶୋଭାରେ ଧରଣୀ ମାତା ଶୋଭା ହେବା ନେଇଛି ଜୀବନରେ ତୁମେ କ'ଣ ପ୍ରାପ୍ତି କଲେ କେତେ ଲୋକ ତୁମକୁ ସମ୍ମାନ ଦେଲା ପରେ କ'ଣ କ'ଣ ଆମର ପାଇବା ସେସବୁ ଜିନିଷର ଯେଉଁ ଶୋଭାଟା ଦେଖ ମହାତ୍ମା ଗାନ୍ଧୀଙ୍କୁ ଲୋକ ଜାତିର ପିତା ବୋଲି କହିଦେଲେ କହିଲେ କି ନାହିଁ ବର୍ତ୍ତମାନ ଗାନ୍ଧୀ ଜୟନ୍ତୀ କେମିତି କେଉଁଦିନ ମହାତ୍ମା ଗାନ୍ଧୀଙ୍କ ଲୋକ ମହାତ୍ମା ଗାନ୍ଧୀଙ୍କ କଥାଟା କେଉଁଦିନ କେବଳ ଲୋକ କେଉଁଦିନ ଗାନ୍ଧୀ ଜୟନ୍ତୀ କେତେ ସମୟ ସେ ଘଣ୍ଟାଟେ ଘଣ୍ଟାଟେ ଲୋକ ଗାନ୍ଧୀଙ୍କ ବିଷୟରେ କହିଦେବେ ତାପରେ ଗଲା ତାଙ୍କ ରାସ୍ତାରେ ତାଙ୍କ ରାସ୍ତାରେ ସିଏ ବର୍ତ୍ତମାନ ଲୋକ ଗାନ୍ଧୀ ଠାରୁ ବର୍ତ୍ତମାନ ମୋଦିକି ବେଶୀ ଦେଖ ତୁମେ ଜୀବନଟା ତୁମେ ବିଚାର କରି ତୁମେ ନିଜେ ଦେଖ ଏ ଜଗତର ଯେଉଁ ଲୋକମାନେ ସମ୍ମାନ ଦେବେ ସେ ସମ୍ମାନଟା ପୁରା କିଛି ସମୟ ପାଇଁ ରହିବ ତାପରେ ଆଉ ଜଣେ କିଏ ଭଲ କାମ କରି ତାକୁ ଅଧିକା ସମ୍ମାନ ଦେବେ ଆମେ ଲୋକଙ୍କ ଅନୁଗତ ନୁହଁ ଆମେ ଜନାନୁଗତ ଚାହୁଁନା ଜନାନୁ ରାଗ ଚାହୁଁନା କ'ଣ ବୁଝିପାରୁଛନ୍ତି ଆମେ ଜନାନୁଗତ ସେମାନେ ସବୁ ଜନାନୁଗତ କୃଷ୍ଣ ଭକ୍ତ ଜନାନୁଗତ ନୁହେଁ ଲୋକମାନଙ୍କର ଅନୁଗତ ନୁହେଁ ଲୋକମାନଙ୍କର ଅନୁଗତ ରଖିଲେ କ'ଣ ଲୋକ ଧନ ଦେବେ ଦଶ ଦେବେ ତୁମେ ତାଙ୍କର ଦାସ ହେଇ ତୁମେ ଧର୍ମର ଦାସ ହେଇପାରିବ ଯେଉଁମାନେ ଜନାନୁଗତ ସେମାନେ ଧର୍ମର ଦାସ କେବେ ହେଇପାରନ୍ତି ନା କୃଷ୍ଣଙ୍କ ଦାସ କେବେ ହେଇପାରନ୍ତି ନା ସେ ସବୁବେଳେ କୃଷ୍ଣ ପ୍ରୀତି ଗୁରୁ ପ୍ରୀତି ଛାଡ଼ିକି କେବଳ ଲୋକ ପ୍ରୀତିରେ ଲାଗେ ଜନାନୁରାଗ ଜନାନୁପ୍ରୀତି ଆମର ଏଇଟା ଲକ୍ଷ୍ୟ ଆମ ଜୀବନର ଶୋଭା ହେଉଛି ଗୁରୁ କୃଷ୍ଣଙ୍କ ପ୍ରତି ପ୍ରୀତି ଜଡ଼ ପ୍ରତିଷ୍ଠା ଜଡ଼ ପୂର୍ଣ୍ଣ ପ୍ରତିଷ୍ଠାର ଭୟ କାହିଁକି ପ୍ରତିଷ୍ଠା ଡର ଲାଗୁଥିଲା ବର୍ତ୍ତମାନ ପ୍ରତିଷ୍ଠା ପାଇଁ ହିଁ ଲୋକ ଏଇଟା ଖୋଲିଛନ୍ତି ଯେଉଁ କ'ଣ ଗୁଡ଼ା ଏଇଟା ଯେଉଁଟା ତୁମେ ଯେଉଁଟା ଛାଡ଼ୁଛ ଏଇଟା ସବୁ ପ୍ରତିଷ୍ଠା ପାଇଁ ଛଡ଼ା ହେଉଛି ଉପକାର ଏଥିରେ କ'ଣ ଯିଏ ଗୁରୁଦେବ ପ୍ରତ୍ୟକ୍ଷ ଭାବରେ କହିଛନ୍ତି ଏଇଟା ଗୋଟେ ଶିକ୍ଷା ଦେବି ଡାଇରେକ୍ଟ ବସିକି ଶୁଣିବ ସେଥିରେ ଉପକାର ପାଇବ ଆଇ ଟୁ ଆଇ କଣ୍ଟାକ୍ଟ ହେଲା ସେଠି ଫିଲିଙ୍ଗସଟା ଅଲଗା ରହିବ ଏଇଟା ଗୋଟେ ଭାୟା ମିଡ଼ିଆ ଦେଇକି ଯାଉଛି ଏଇଟା ତୁମେ ରିମାଇଣ୍ଡ ଗୋଟେ ଜିନିଷଟାକୁ ସ୍ମରଣ କରିବାକୁ ମାଇଣ୍ଡ ଗୋଟେ ଶୁଣିଛ ତାକୁ ରିମାଇଣ୍ଡ କରିବ ଇଲେକ୍ଟ୍ରୋନିକ୍ ଜିନିଷଟା ଏଇଟା ହିଁ କାମ କରିବ ତୁ ଯେଉଁଟା ଶୁଣିଛ ସେଟାକୁ ଆଉ ଥରେ ସେଟାକୁ ଶୁଣିଦେଲେ ଏଇଟା ତ ମନର ରହିବ ସେଥିରେ ଭାବ କିଛି ଆସିବେ ଭାବ କିଛି ଆସିବ ଭାବ ଆଇ ଟୁ ଆଇ କଣ୍ଟାକ୍ଟ ଦରକାର, ଆଖିରେ ଆଖି ମିଳନ ହେବା ଦରକାର, ସେ ସେ ପରିସ୍ଥିତି ରହିବା ଦରକାର, ସେ ସ୍ଥାନ ରହିବା ଦରକାର। ରେପୁଟେସନ ଏଇଟା ବର୍ତ୍ତମାନ ଯେଉଁ କମ୍ପିଟିସନ ସବୁ ଚାଲିଛି ଏଇଟା ସବୁ ରେପୁଟେସନ କ'ଣ ପାଇଁ, ଯଶ ପାଇଁ ନା ନିଷ୍କିଞ୍ଚନ, ନିଷ୍କିଞ୍ଚନ ହେବା ପାଇଁ କିଏ ଜାଣିଛି, ନିଷ୍କିଞ୍ଚନ ଯୋଗ କାରଣ ସମ୍ମାନଟା ତୁମକୁ କ'ଣ କରିଥିବ, ସମ୍ମାନଟା ତୁମକୁ ଏଭଳି ଜାଗାକୁ ନେଇଯିବ, ଏତେ ଉଚ୍ଚକୁ ନେଇଯିବ ଭୌତିକ ସ୍ତରରେ, ଏତେ ଉଚ୍ଚକୁ ନେଇଯିବ ତୁମେ ଭଗବାନଙ୍କୁ ଭୁଲିଯିବ। ଭଗବାନ ଭୁଲିବା ଯଦି କିଛି ସବୁଠୁ ବଡ଼ ମାନେ କାମି ଲୋକ ଭଗବାନଙ୍କୁ ସ୍ମରଣ କରିବ, ତାର କାମ ପିଡ଼ା ହେଉଛି ଭଗବାନଙ୍କୁ ସ୍ମରଣ କରିବ, କ୍ରୋଧି ଲୋକ ଭଗବାନଙ୍କୁ ସ୍ମରଣ କରିବ, ବାଡ଼ ପିଡ଼ା କରିଦେଲା ତାପରେ ପୋଲିସ ଆସିଲା ଧରିଲା ସେଟା ତାଙ୍କର କାହିଁ ମୁଁ କାମ କରୁଛି, କାମକୁ କାମ ପିଡ଼ା ଦେଲେ ସେ ଭୋଗ କରିବ, ପୁଣି କୁଆଡ଼େ କ'ଣ ଭୋଗ କାମ କରିବ, ପୁଣି ଭଗବାନ ଡାକିବ ଲୋଭି, ସେ ଲୋଭାଶକ୍ତ ଯୋଗୁଁ ତାର ସବୁ ଶତ୍ରୁ ହେବେ, ସେ ଭଗବାନ ଡାକିବ, ସମସ୍ତେ ଭଗବାନ ଡାକିବେ, କିନ୍ତୁ ଜଣେ ଭଗବାନ ଡାକିପାରିବେ ସେ ଦାମ୍ବିକ ହେଇଯିବ, କିଏ ଯିଏ ପରେ ଯଶସ୍ୱୀ ପୁରା ପ୍ରତିଷ୍ଠା ପଛରେ ଥାଏନା, ସେଥିପାଇଁ ସେ ଲାଷ୍ଟ କହିଦେଲେ ନା ପ୍ରତିଷ୍ଠା ଚଣ୍ଡାଳି ହଁ ସେ ପାଖ ରଖିବ, ଦୁଷ୍ଟ ମନ କିସେରେ ବୈଷ୍ଣବ ସେଥିରେ ଥିବ, ଦୁଷ୍ଟ ମନ କିସେରେ ବୈଷ୍ଣବ ସେଥିରେ ପ୍ରତିଷ୍ଠା ନିର୍ଜନର ଘରେ ତବ ହରି ନାମ କେବଳ କହିଦବ ଲେଖିଲା ଆଚାର୍ଯ୍ୟ ସିଂହ। ପ୍ରତିଷ୍ଠା ଚାଣ୍ଡାଳି ସେଥିରେ ଅଛି କ'ଣ କେ ପ୍ରତିଷ୍ଠା ଉଠିଛି ଚାଣ୍ଡାଳି ଭଳି, ଚାଣ୍ଡାଳି ଲୋକ, ଚାଣ୍ଡାଳି ଲୋକର କ'ଣ ଅଛି, ତାର କିଛି ତାର ଜ୍ଞାନ ଅଜ୍ଞାନ କିଛି ନାହିଁ, ପ୍ରତିଷ୍ଠାଟା ବହୁତ, ପ୍ରତିଷ୍ଠାଟା ଆମ ଜୀବନରେ ଶୁଭାଏ ମାନେ ପ୍ରତିଷ୍ଠାକୁ ଡରୁଥିଲେ ଯାହାକୁ ପ୍ରତିଷ୍ଠାଟା ଭୟ ଲାଗୁନି ଭଲ ଲାଗୁଛି ସେ କ'ଣ ଆଖକୁ ଯିବ, ଏ ତତ୍ତ୍ୱ ସବୁ ଆଉ ଜଗତ ତ ଏମିତି ହେଇଗଲ ବର୍ତ୍ତମାନ ଜଗତରେ, ତୁମେ ଟିକେ କ'ଣ କାମ କର ତୁମ ପ୍ରତିଷ୍ଠା ଚାରିଆଡ଼େ ଚାଲିବ, ତୁମେ ଟିକେ କ'ଣ ହେଇଗଲା ମାନେ ପ୍ରତିଷ୍ଠା ସାଙ୍ଗରେ ସବୁବେଳେ ଚାଲିବ, ଆଉ ସେ ପ୍ରତିଷ୍ଠା ହିଁ ତୁମକୁ ଭକ୍ତିପତ୍ରରୁ ତୁମ ଜୀବନର ଶୋଭାଟାକୁ ଦୂର କରିଦେବ, ଭକ୍ତି କୃଷ୍ଣ ଭକ୍ତିରୁ ଦୂରେଇ ନେବ, ପ୍ରତିଷ୍ଠାକୁ ଭୟ ମାଧବେନ୍ଦ୍ର ପୁରୀ ଯେମିତି ଭଗବାନ ତାଙ୍କ ପାଇଁ କ୍ଷୀର ଚୋରି କଲେ ରାତିରେ ଉଠିକି ପ୍ରତିଷ୍ଠାର ଭୟ ପୁରୀ ଧାଇଁ ପଡ଼ିଲା, ଧାଇଁ ଧାଇଁ କା ପଳାଉଛନ୍ତି ପଥ ଛାଡ଼ିକି ଜଙ୍ଗଲ ପଥରେ ଧାଇଁ ଧାଇଁ କା ପଳାଇ ଯାଉଛି, ପ୍ରତିଷ୍ଠା ମୋର ଦରକାର ନାହିଁ। ଆମ ଜୀବନରେ ଶୋଭା ହେଲା, ସାଧୁ ଜୀବନରେ ଶୋଭା ହେଲା, ଭଗବାନ ଜଣେ ଯେତେବେଳେ ଭଲ ପାଇଲା ତାର ନିଷ୍କିଞ୍ଚନତା ହେଲା ଶୋଭା ପାଇଲି। ସେହରି ସମ୍ବନ୍ଧ ଶୂନ୍ୟ ମାୟା ଗନ୍ଧ ତାହା କଭୁ ନୁହେଁ ଜଡ଼ରେ କହିଦବ, ପ୍ରତିଷ୍ଠା ଚଣ୍ଡାଳି ନିର୍ଜନତା ଜାଳି ଉଭୟ ଜାନିଓ ମାଇକ ଗୌରବ, ଏଟା ସବୁ ରୌର ନର୍କ ଭଳିଆ, ଯେ ସେହରି ସମ୍ବନ୍ଧ ଶୂନ୍ୟ ମାୟା ଗନ୍ଧ ତାହା କଭୁ ନୁହେଁ ଜଡ଼ରେ କହିଦବ, ହରି ସମ୍ବନ୍ଧଟା ମାୟା ଗନ୍ଧରୁ ଶୂନ୍ୟ, ମାୟା ସେଠି ଗନ୍ଧ ନାହିଁ, ତାହା କଭୁ ନୁହେଁ ଜଡ଼ରେ କହିଦବ, କହିଦବ ନୁହେଁ ଠଟାମି ନୁହେଁ, ପ୍ରତିଷ୍ଠା ଚଣ୍ଡାଳି ନିର୍ଜନତା ଜାଳି ଉଭୟ ଜାନିଓ ମାଇକ ରୂପ, ହରି ସମ୍ବନ୍ଧଟାକୁ ଛାଡ଼ିକା ଆମେ ନିର୍ଜନ ରହିବା ଏକାକି ରହିବା, ହରି ସମ୍ବନ୍ଧଟା ସେଠି ନାହିଁ, ସେ ନିର୍ଜନତା ଜାଳି ଉଭୟ ଜାନିଓ ମାଇକ ରୂପ ନର୍କ ଶେଷ ଏକୁଟିଆ ମଧ୍ୟ ପ୍ରତିଷ୍ଠା ପାଇଁ ରହିବ, ହରି ସମ୍ବନ୍ଧ ନାହିଁ, ଭଗବାନଙ୍କ ସେବା ଗୁରୁଙ୍କ ସେବା ନାହିଁ, ସେ କହିଲେ ସେ କଥା ଭାରି ସିଦ୍ଧାନ୍ତ ଜିନିଷ ତାଙ୍କର ଏ କଥାଟା ସେ କହୁଛନ୍ତି। ଆମ ଜୀବନର ଶୋଭା ଅଭକ୍ତ ଜୀବନରେ କର୍ମୀ ଜ୍ଞାନୀ ଯୋଗୀ ତାଙ୍କ ଜୀବନର ଶୋଭା ହେଲା ପ୍ରତିଷ୍ଠା, ଆମ ଜୀବନର ଶୋଭା ହେଲା ନିଷ୍କିଞ୍ଚନ, ଭଗବାନଙ୍କୁ ଯିଏ ଯେତେ ନିଜର କରିପାରିଲା ତା ଅନ୍ତରରେ ସେତେ ଛୋଟ ହେବାର ବାସନା ଆସିବ, ନିଷ୍କିଞ୍ଚନତାର ବାସନା, ସେ ଭାବିବ ମୋତେ କି ନ ଜାଣନ୍ତୁ ଜଗତରେ, ଜଗତରେ ଯେତେ ଲୋକ ତୁମକୁ ଜାଣିବେ ତୁମେ ମନେ ରଖିଥାଉ ତୁମେ ସେତିକି ସମସ୍ୟାରେ ପଡ଼ିବ, କାହିଁକି ସାଧୁକୁ ଯେତେ ଲୋକ ଲୋକର ସାଧୁ ପରିଚୟ ଯାହାର ଯେତେ ତାର ଭଜନଟା ସେତେ କମିଯିବ, ତାର ଯଦି ହରି ସମ୍ବନ୍ଧଟା ହେଇଯାଇଥିବ ରକ୍ଷା ତାର ଭଜନ ନଷ୍ଟ ହେଇଯିବ, କାହିଁକି ସେ ଯେତିକି ଲୋକ ସାଙ୍ଗେ ତୁମର ସମ୍ବନ୍ଧ ରହିଛି ସେତିକି ଲୋକଙ୍କର ସୁଖ ଦୁଃଖଟା ତୁମ ମୁଣ୍ଡ ଭିତରେ ଅଛି ବୋଲି ତୁମେ ଜାଣ, ତାର ଯେତେବେଳେ ମାଇଣ୍ଡ ଫାଙ୍କା ପଡ଼ିବ ପଚାରେ ସେ ପ୍ରଭୁ କ'ଣ କହୁଛନ୍ତି କ୍ୟା ତାଙ୍କ ଫୋନ ଲଗାଇ, ଆଗରୁ ତ ସେଟା ଆଗରୁ ତ ନଥିଲା ଫୋନ, ବର୍ତ୍ତମାନ କ'ଣ କରିବ, ପ୍ରଭୁ କ'ଣ କରୁଛନ୍ତି କେଉଁଠି ଅଛନ୍ତି କ'ଣ କଲ, ସମ୍ବନ୍ଧରେ ଅଛି ନା ଯେ ତୁମ ସମ୍ବନ୍ଧ ନାହିଁ, ଏଇ ଗାଁ ଲୋକ କ'ଣ କରୁଛନ୍ତି, ଗାଁ ଲୋକର ଫୋନ ନମ୍ବର ଆମ ପାଖରେ ଅଛି କି, କିଛି ନାହିଁ, ସେ ଗାଁ ଲୋକ କ'ଣ କରୁଛନ୍ତି କରୁନାହାନ୍ତି, ଆମେ କିଛି ପଚାରୁଛେ, କିଛି ନାହିଁ, ଭଲ କେତେ ଗଲ କେତେ କୋଉଠୁ କଣ କଲା ଆମେ ଆମେ ଯଦି ବୁଝିପାରୁନୁ କାହା ସମ୍ବନ୍ଧ ନାହିଁ। ଜଗତରେ ଯେତେ ସମ୍ବନ୍ଧ ନା ଆମର ବଢି ବଢିକା ଚାଲିବ, ହରି ସମ୍ବନ୍ଧ ଛାଡ଼ିକି କୃଷ୍ଣ ସମ୍ବନ୍ଧ ଛାଡ଼ିକି ସେତେ ବିକ୍ଷିପ୍ତ ଚିତ୍ତରେ ଆମର ଦିନଟା ଚାଲିବ। ତୁମର ସମ୍ବନ୍ଧ ଯେତେବେଳେ ଯେତେ ସମ୍ବନ୍ଧ ବଢି ବଢିକା ବୌଦ୍ଧିକ ସମ୍ବନ୍ଧ ଚାଲିବ, ତା ଭିତରେ ଦୁଇଟା ଜିନିଷ ଆସିବ, ରାଗ ଦ୍ୱେଷ ଆସିବ। ସେ ତୁମକୁ ଭଲ ପାଇଲେ ତୁମର ଆସକ୍ତି ବଢ଼ିଲା, କାରଣ ସେ ତୁମକୁ ଭଲ ପାଉଛନ୍ତି ପ୍ରତିଷ୍ଠା ଦଉଛନ୍ତି। ଭଲ ନ ପାଇଲେ ତୁମ ଦୋଷ ବଢ଼ିଲା, ଶତ୍ରୁତା ବଢ଼ିଲା, ଏ ତ ଜୀବନ ଆଉ। ପୁଣି ସେ ରାଗ ଦୋଷକୁ ଚାଲିଲା, ସାଧୁ ଜୀବନ ହିଁ ପୁଣି ସେ ରାଗ ଦୋଷକୁ ଚାଲିଲା, ଆଏ ସେ ଏମିତିକା ସେ ସେମିତିକା 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 ଭକ୍ତି ଯାଇ କୋଉଠୁ ରହିଲେ ଆଉ ସେଟାକୁ ବିଚାର ସେ କରିପାରିବନି, ସେ ତ ତାକୁ ଦେଖାଯିବନି କିଛି ଆଉ। ସେ ରାଗ ଦ୍ୱେଷ ରାଗ ଦ୍ୱେଷ ରାଗ ଦ୍ୱେଷ ଏଣେ ତିଳକ ମହାପ୍ରଭୁଙ୍କର ତିଳକ ଲଗାଯାଇଛି ବୈଷ୍ଣବ ବେଶ, କିନ୍ତୁ ନିଜ ପର ରାଗ ଦ୍ୱେଷ ଭିତରେ ପରିଚାଳିତ ଯିବ। ପ୍ରତିଷ୍ଠାକୁ ପୂର୍ବରୁ ଭୟ କରୁଥିଲେ, ମୁଁ ଚଣ୍ଡାଳୀ ବୋଲି କହୁଥିଲେ, ଚଣ୍ଡାଳୀଟା ଆଇଲେ ଯିଏ ରାଗି ଯାଇଛି ରାଗି ଲୋକ ତ କ'ଣ କହୁଛି, ଆରେ ଚଣ୍ଡାଳୀଟା ଆଇଲା ବାଡ଼େଇ ପକେଇବ ମାରି ପକେଇବ, ତାକୁ ଭୟ କର। ସେ ସାଧୁ ସେଭଳି ପ୍ରତିଷ୍ଠା ଚଣ୍ଡାଳୀକି ଭୟ କରେ, ଚଣ୍ଡାଳ ସ୍ତ୍ରୀ କି ଚଣ୍ଡାଳୀ ସବୁ ହରଣ କରୁ, ସମାନ ସମ୍ମାନ ସବୁ ନେଇଯିବ। ପ୍ରତିଷ୍ଠା ଏମିତିକା ଗୋଟେ ବସ୍ତୁ ସବୁ, ସେଥିପାଇଁ ସେ ଲେଖିଲେ ସର୍ବତ୍ୟାଗ ବିଜୟ ତ୍ୟାଗ ସୁଦୁର୍ଲଭ, ସବୁ ତ୍ୟାଗ କଲାପରେ ଯାହାକୁ ଛାଡ଼ିବାଟା କଷ୍ଟ ସେଟାକୁ ପ୍ରତିଷ୍ଠା, ସେଟାକୁ ଯିଏ ନ ଚାହେଁ ସେ ଭକ୍ତ, ଅନ୍ତର ଭିତରେ ଯାହାର ସେ ଜିନିଷଟା ଦରକାର ନାହିଁ ସେ ହେଉଛି ଭକ୍ତ। କିଏ ସଂସାରରେ ଚାହାନ୍ତି, କେତେଟା ଜୀବ ତୁମେ ଖୋଜିକି ପାଇବ, କେତେଟା କିଏ ଭକ୍ତକୁ ଖୋଜିକି ତୁମେ ପାଉନା, ସେ କହୁଛି ମୋର ସମ୍ମାନ ଦରକାର ନାହିଁ ବୋଲି। ଜୀବର ସ୍ୱର ଅଛି ମାନେ ଅଭିମାନ ଅଛି, ମାନ ସ୍ୱର ମାନ ସମ୍ମାନ ତା ଦରକାର, ନହେଲେ ସେ ପାଗଳ ହେଇଯିବ, ପାଇଯିବ, ମୋତେ କିଏ ପଚାରୁ ନା। ସେ ସବୁବେଳେ ନିଜ ମନ ଭିତରେ ଭକ୍ତି ଏଟା କରୁଛନ୍ତି, ଆମେ ଭଲ ଆମେ ବଡ଼, ମୁଁ ଭଲ ମୁଁ ବଡ଼, ଏ ବିଚାରଟା ବଦ୍ଧ ଜୀବର ମନ ଭିତରେ ସବୁବେଳେ ରହିଥାଏ। ଏଇଟା ଯେତେ ପର୍ଯ୍ୟନ୍ତ ଥିବ ତାର ଅନ୍ତରରେ ଭଗବାନ କେବେ ବିଚାର ବିରାଜମାନ କରିବେନି କି ତା ଜୀବନ କେବେ ଶୁଭାୟମାନ ହବ, ମୁଁ ଭଲ ମୁଁ ବଡ଼। ସେ ଆଚାର୍ଯ୍ୟ ଆଉ ଚକି ଖୋଲି ଦେଇଛନ୍ତି ଆଉ, ମୁଁ ଯେ ପତିତ ଅନ୍ୟମାନେ ଭଲ, ଅନ୍ୟମାନଙ୍କର ସବୁ ସୁଗୁଣ ଅଛି, ମୋର କ'ଣ ଗୁଣ ଅଛି, ମୁଁ କ'ଣ କରୁଛି। ଭଜନର ଏଇ ସେ ଇଂଲିଶରେ ସେଇଟା ପଢୁଛ, ଭଜନ ତୁମେ କରୁଛ ବୋଲି ପ୍ରମାଣଟା କ'ଣ, ତୁମେ ସେ ପ୍ରାକୃତ ମନରେ ଭଜନ କରୁଛ, ମନ ତୁମକୁ କେତେବେଳେ କହିବନି ଯେ ତୁମେ ଖରାପ ଲୋକ ବୋଲି, ମନ କ'ଣ କହୁଛି ଭଲ। ଯେମିତି ଜପ ହେଇଗଲେ ମନ କ'ଣ କହୁଛି, ମୁଁ ଜପ ସରିଗଲା, ମୁଁ କ'ଣ କହୁଛି ଭଲ ଆଜି ଜପ ହେଲାନି, ଆଜି ଭଲ ଚିନ୍ତନ ହେଲାନି, ମନ କେବେ କହିବ। ପୁଣି ତ ଶୁଣିବ, ସ୍ୱାଧ୍ୟାୟ କରିବ, ଶ୍ରବଣ କୀର୍ତ୍ତନ କଲ, ପୁଣି ସେ ଶ୍ରବଣ କୀର୍ତ୍ତନ ଭଗବାନଙ୍କ ଶବ୍ଦ ଭଗବାନଙ୍କର କଥା ନା, ଏଇଟା ଏଇଟା ପୁଣି ବୁଦ୍ଧିଷ୍ଟ ଅଛି, ବୁଦ୍ଧି ଦେଲ ବୁଦ୍ଧି ତାକୁ ଶୁଦ୍ଧ ବୁଦ୍ଧି ତାକୁ ମନକୁ କହିବ ଆଜି କ'ଣ ସ୍ମରଣ କରିବ କ'ଣ କରିବ, ସେଥିରେ ସେଠିକି ରିପେଣ୍ଟ କରିବ। ପୁଣି ତାପରେ ଯୋଗ ତାକୁ ସେ କଥା, ସେଠିକି ପଚାସ୍ତାପ କରିବ ନା, ପୁଣି ଯୋଗ ତାକୁ ସେ କଥା। ଆମର ଠିକ ଭଜନ ହେଉଛି ମାନେ ଆମ ବୁଦ୍ଧି ସବୁବେଳେ ମନକୁ ବାଡ଼ିବ, ଆଉ ମନ ସଂଯମଟା କ'ଣ, ମନ ସଂଯମ ମାନେ କ'ଣ, ମନଟା ହେଉଛି ମନ ତ ସ୍ୱତନ୍ତ୍ର, ତୁମର ତ ଗୋଟିଏ ମନ ନା, ଆଉ ଗୋଟେ ମନ ଅଛି ଯେ ଆଉ ମନ ଗୋଟେ ଦ୍ୱାରା ଆଉ ଗୋଟେ ମନକୁ ବସେଇବ, ମନର ମାଷ୍ଟର ଯିଏ ବୁଦ୍ଧି ରହିଲା, ସେ ବୁଦ୍ଧି ଯେତେବେଳେ ଲାଗିବ ମନପୂର୍ବକ, ସେ ମନମନ ଭଗବାନ କହିଲେ ଆରେ ମନଟା ଲାଗିବ ଯେ ମନଟା କେମିତି ଲାଗିବ, ସେ ମନ ମନ ତ କାମ ହେଲା ଜଣେ ବସ୍ତୁ ଲାଗିବ, ସେ ଲାଗିବ କେମିତି, ଆଉ ମନର ଏଇଟା ଦରକାର, ମନର କ'ଣ ଦରକାର, ଏସବୁ ଦରକାର, ବିଷୟ ବାସନା ଦରକାର, ତାର ଭୋଗ ଦରକାର, ବହୁ ଜନ୍ମରେ ଆମେ କର୍ମୀ ଜ୍ଞାନୀ ଯୋଗୀ ହେଇଥିଲେ ନା, ଆଉ ଏଇ ଜନ୍ମରେ ଏଇ ଜନ୍ମରେ କୋଉ ସ୍ୱୀକୃତି ବଳରେ ଭକ୍ତ ଗୋଟେ ହେଇଛି, କାର କିଏ ବାସନା ଗୁଡ଼ା ଛାଡ଼ିଦେଲାଣି ନା କ'ଣ, ତା ମନରେ ତାର କାମ ବାସନା ନଥିଲେ ବଡ଼ ହବାର ବାସନା ଅଛି, ମୁଁ ଭଲ ମୁଁ ବଡ଼, ମୁଁ ବଡ଼ ତ୍ୟାଗୀ, ମୁଁ କୋଉ କିନ୍ତୁ ଧାରଣ କରୁଛି, ମୁଁ ଏହା କରୁଛି, ମୁଁ ସେୟା ତାହା କରୁଛି, କିଏ ଛାଡ଼ିଦେବ, ପ୍ରକୃତ ବିଚାରଧାରାକୁ ଛାଡ଼ିବା ଚିତ୍ଶକ୍ତିର, ଯେପର୍ଯ୍ୟନ୍ତ ତୁମର ଚିତ୍ଶକ୍ତିର ପ୍ରଭାବ ହୃଦୟକୁ ସ୍ପର୍ଶ ନ କରିଛି ପ୍ରାକୃତ ବିଚାରଧାରା କେବେ ଯାଏ, ସେଇଟା ସୁପ୍ତ ଅବସ୍ଥାରେ ରହିଥାଏ, ସେ ଯାଏ ସେଇକି ରହିବ, ଶୋଇଲା ଅବସ୍ଥାରେ ରହିଛି, ଜଣାପଡ଼ିଛି ତାର ଆଉ କିଛି କାମନା ବାସନା ନାହିଁ, ସେ ତାର ସବୁ ଭଗବାନଙ୍କର ସବୁ କାମ କରୁଛି, କିନ୍ତୁ ସେଇଟା ଶୋଇକି ରହିଛି, ଯେକୌଣସି ସମୟରେ ଉଠି ପଡ଼ିବ ପଟ ସିନେମା, ସେଥିପାଇଁ ଆମେ ଭଗବାନ ଗୋପାଳକୁ ସବୁବେଳେ ଏତେ ସେବା କରିକି ଭଗବାନ ପ୍ରାର୍ଥନା କରୁଛି କେମିତି ପ୍ରଭୁ ମୋତେ ଏମିତି କୃପା କର, କି ସେ ଯେ ଭଗବାନଙ୍କୁ ଡାକିବା ପାଇଁ ଯେଉଁ ଜିନିଷଟା ଦରକାର, ଯଦି ମହାପ୍ରଭୁ ଗୋଟେ କହିଦେଲେ ନା ତୃଣାନନ୍ଦ ଶୁଣିଛେ ନା, ପ୍ରଜ୍ଞା ପାଇଁ ଯେଉଁ ଭାବଟା ଦରକାର ସେଇଟା ଆଉ ଉପଦ୍ରବ, ସେଇଟା ଶ୍ରବଣ କୀର୍ତ୍ତନ ହବ, ଶ୍ରବଣ ଭାବ, ସେଥିପାଇଁ ଶ୍ରବଣ ନବା ଆଗେ ରଖା। କୀର୍ତ୍ତନ କରିବାକୁ ହେଲେ କେଉଁ କୋଡ଼ରେ କୀର୍ତ୍ତନ କରିବାକୁ, କ'ଣ କହିଲେ କୃଷ୍ଣଦାସ କହିଲେ ଦୁଷ୍ଣ ଏଇ ମତ ହଇ ଆଜ ଆଗେ କହିଦେଲେ ପ୍ରଣାଦ ବିଶ୍ୱଚନ ଶ୍ଲୋକକୁ ବ୍ୟାଖ୍ୟା କରିଦେଲେ। ବୃକ୍ଷ ଜେନ କାଟିଲେ କିଛି ନା ବୋଲେ ଶୁକାୟା ମଇଲେ କାର ପାନି ନା ମାଗେ, ଏଇ ଏଇ ମତ ବୈଷ୍ଣବ କାର କିଛି ନା ମାଗିବେ, ଫଳ ଫୁଲ ଶାକ କ'ଣ ଅଛି, ଫଳ ଫୁଲ ଶାକ ଦ୍ୱାରା ମାନେ ଶାକ ଦ୍ୱାରା ସେ ଚଳିବେ, ଏମିତି ଲେଖିଲେ ଫଳ ଫୁଲ ଏଥିରେ ସେ ଚଳିବେ, କାହା କିଛି ମାଗିବେନି ବୈଷ୍ଣବ। ବୃକ୍ଷ କାଟିଲେ ଯେମିତି କହୁନି, ଯେଇ ଯେଇ ଆପଣା ଧନ, ଯେ ଯାହା ମାଗେ ଦେ ଆପଣାର ଧନ, ଧର୍ମ ଧର୍ମ ବୃଷ୍ଟି ସହେ କରେ ଆମେର ରକ୍ଷଣ। ବୃକ୍ଷର କଥା କହୁଛି ଅନୁବାଦ କଲେ ସେ ଧର୍ମ ସହୁଛି, ଧର୍ମ ମାନେ କ'ଣ, ଗର୍ଭ ସହୁଛି, ବୃଷ୍ଟି ସହୁଛି, ଅନ୍ୟକୁ ରକ୍ଷା କରୁଛି। ବୃକ୍ଷ ଯେମିତି କହୁଛି କରୁଛି ସେଭଳିଆ ଯିଏ ହେଇପାରିଲା ତରୁଣୀ ସହ ତାପରେ ସେ ଲେଖିଲେ ଏଇ ମତ ହୟା ଯେ କୃଷ୍ଣ ନାମ ଲୟ ଶ୍ରୀକୃଷ୍ଣ ଚରଣେ ତାର ପ୍ରେମ ଭୋଜନ। ଭୋଜନ କରିବାର ପୁଣି ରାଗ ଭାବଟା ରହିଛି ନା କ'ଣ, ଯିଏ ସେମିତି ଖାଲି ଭୋଜନ କରିଦେଲେ ମୋ ହରେ କୃଷ୍ଣ ଦୀକ୍ଷା ନେଇଗଲେ, ଭୋଜନ କରିଦେଲେ ମୁଁ ଡିଆମରା ମୁଣ୍ଡିଆ ଡିଆଁ ମରା ମୁଣ୍ଡି କରି ମୋ ଦୀକ୍ଷା ହେଲା, ମୋ ନାଁ ଚେଞ୍ଜ ହେଇଗଲା, ବାମ ଦୀକ୍ଷା ନେଇଗଲି, ମୁଁ କୃଷ୍ଣ ପାଇଯିବି ନା କ'ଣ, ଏଇସବୁ ଶାସ୍ତ୍ର ଯିଏ ଲେଖିଛନ୍ତି ସେ କ'ଣ 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 ଶିବ ମନ୍ଦିର ଗଞ୍ଜେଇ ଖାଇବାକୁ ପାଠ ପଢୁଛି ନା କ'ଣ, ଶିବ ମନ୍ଦିର ତିନି ଦିନ ମେଳା କରି ଗଞ୍ଜେଇ ଖାଇବା ତାଳି ମାର ସେ ପାଠ ପଢି ଭାବୁଛ ନା କ'ଣ, ତୁମେ ମହାପ୍ରଭୁ ଶିଖାଇଲେ ତୁମର ହେଇଗଲେ ତ ଯେମିତି କରିଦେଲ ମୋର ଦୀକ୍ଷା ହେଇଗଲା ମୁଁ, ଆରେ ତୁମେ ଭାବ କେଉଁଠି ରହିଲେଣି ଦେଖ, ତୁମେ କୋଉଠୁ କେତେ ଭାବରେ ପାଣିରେ ଅଛ ତୁମେ ଦେଖ, ମହାପ୍ରଭୁ କ'ଣ କହୁଛନ୍ତି ଦେଖ ଶିକ୍ଷାଟା, ଏଇ ମତ ହୟା ଯାଇ କୃଷ୍ଣ ନାମ ଲୟ, ତୁମ ଅନ୍ତରରେ ଯେତେ ପର୍ଯ୍ୟନ୍ତ ଦୈନ୍ୟତା ଆସେ ନିଜକୁ ବଡ଼ ବୋଲି ଅନୁଚ ସ୍ୱାମୀଙ୍କୁ ଘୃଣା ଭାବରେ ଦେଖୁଛ, ତୁମେ କେବେ କୃଷ୍ଣଙ୍କୁ ଡାକିପାରିବ, କୃଷ୍ଣ ତୁମ ଡାକ ଶୁଣିବ ତାପରେ କିଛି ହବନି। ଏଇଭଳି ବୃକ୍ଷ ଭଳି ତରୁ କ'ଣ ଋଣ ଭଳି ସହି ଏଇ ମତ ହୟା ଯାଇ କୃଷ୍ଣ ନାମ ଲୟ ଶ୍ରୀକୃଷ୍ଣ ଚରଣ ତାର ପ୍ରେମ ଉପଜେ, ଭାବଟା ଏଠି ଯାଇ ବଡ଼ ଦେଉଛି ଭଗବାନ କଥା ଶୁଣ, ତୁମେ ତ ଗୋଟେ ଫିଲୋସଫି ଜାଣିନ, ଦର୍ଶନଟାକୁ ତୁମେ ଜାଣିନ, ତ ମନଟା କ'ଣ ବୁଝିବ, ମଦୁଆଟା ମଦଟାକୁ ଖାଇକି ତାର ଅଭ୍ୟାସ ହେଇଗଲା ପରେ ତାକୁ ତୁମେ ଯେତେ ପ୍ରକାର ବୁଝେଇବ କେଉଁ ପ୍ରକାର ବୁଝେଇବ ମୋତେ କୁହ, ଛାଡ଼ିପାରିବ ତ କହିବ ମଦ ଖାଇଲେ ନରକକୁ ଯିବୁ, ମଦ ଖାଇଲେ ତ ଛାତି ଜଳିଗଲାଣି, ତା ଛାତି ଜଳି ସାରିବନି, ତା କିଛି ନଥିବ, ଦେହ ଥରୁଥିବ, ତାକୁ କହିଲେ ଦେଖିବ ବନ୍ଦ କରିଦେବି ଦେଖିବା କରିପାରିବେ, ତ ଅଭ୍ୟାସ ହେଇଗଲାଣି, ତାର ଏଡିକ୍ସନ୍ ପ୍ରୋପେନ୍ସିଟି ବଢ଼ିଗଲାଣି, ତାର କ'ଣ କୁହାଯିବ, ନିଶାସକ୍ତ ଅବସ୍ଥା ହେଇଗଲା, ଯେତେବେଳେ ତୁମେ ବୁଝାଅ ଆଉ ପାରିବ, ସେଟା ଯାହାର ବୁଦ୍ଧି ଗୁଡ଼ା ସବୁ ଭୌତିକ ଯୁଗ ଦୋଷଯୁକ୍ତ ହେଇଗଲା, ତା କାନରେ ଆଉ କଥା ପଶିବ ନାହିଁ, ତମେ କେତେ କହିବେ ତମେ ମରିଯାଅ ବରଂ ତୁମ ଦାନ୍ତ ଫସି ପଡ଼ିବ, ତୁମର ତାର କିଛି ପରିବର୍ତ୍ତନ ହବ, ତାର ତ ଆସକ୍ତିଟା ରହିଯାଇଛି ସେଇଟା, ଆଉ ତାର ଭୌତିକ ଆସକ୍ତି ଜିନିଷଟା ରହିଯାଇଛି, ଲାଭ ପୂଜା ପ୍ରତିଷ୍ଠା ତାର ବିଶ୍ୱାସଟା ମନ ଅନ୍ତର ଭିତରେ ଭରି ହେଇକି ରହିଛ, ସେ କିଛି ତାର କାନ କିଛି ହରିକଥା ପଶା ଗୁରୁଦେବ ସେ ଗୁଡ଼େ ଭାବୁଛନ୍ତି କାହା କାନରେ ହରିକଥା ପଶେନା, ବିଷୟ ଭୋଗ ବାସନା ଯାହାର ପ୍ରବଳ ଅଛି, ଲାଭ ପୂଜା ପ୍ରତିଷ୍ଠା ତା କାନ୍ତ ଭଗବାନ କଥା କିଛି ପଶିବ, ତାର ଶ୍ରବଣ କୀର୍ତ୍ତନ କେବଳ ଲୋକରଞ୍ଜନ, ତା ଭିତରେ ତ କିଛି ଟଚ୍ କରିବେ ନା, ସେ ପ୍ରାର୍ଥନା କ'ଣଟା କରିବେ, ତା ଭାବଟା କେମିତି ଆସେ, ମୁଁ ଭଗବାନଙ୍କୁ ଡାକିବି କେଉଁ କେଉଁ ଭାବରେ, ମୁଁ ଗୋଟେ ଦିନ ମୁଁ ଗୋଟେ ପ୍ରତ୍ୟେକ ଲୋକ ମୁଁ ଗୋଟେ ଡାକିବ କି, ତା ଭାବଟା ଆସିବ କେମିତି, ଆଗେ ତା ହୃଦୟରେ ତ ଅଲଗା ବାସନା ହେଲା ଗୋଟେ ସେ ଡାକିପାରିବେ, ତୁମ ଦୋଷଟା ତୁମେ ଜାଣ, ତୁମ ଦୋଷଟା ତୁମର ଯେତେ ଦୋଷ ସେଟାକୁ ଆଉ କେହି ଭଲ ଭାବରେ ଜାଣନ୍ତିନି, ଯେତିକି ତୁମର ଦୋଷ ଦେଖିକି କହୁଛନ୍ତି ସେତିକି ତୁମର ଦୋଷ ନୁହେଁ, ଯାହାର ଯେତିକି ଦୋଷ ବାହାରକୁ ଦେଖାଯାଉଛି ତାର କ'ଣ ସେତିକି ଦୋଷ ଅଛି, ସେ ଜାଣିଛି ପ୍ରତ୍ୟେକ ବ୍ୟକ୍ତି ଜାଣେ ମୋର କ'ଣ ଦୋଷ ଅଛି, ମୋର କ'ଣ ଦୁର୍ବଳତା ଅଛି, ତୁମ ଦୋଷ ଦୁର୍ବଳତାଟାକୁ ତୁମେ କେମିତି ଦେଖିବ, ତୁମ ଦୋଷ ଦୁର୍ବଳତାଟାକୁ ତୁମ ମନ ତୁମକୁ ଦେଖିବାକୁ ଦେଉଛି, ଆମେ ଶାସ୍ତ୍ର କାହିଁକି ଶ୍ରବଣ କରୁଛେ, ଶାସ୍ତ୍ର ଶ୍ଳୋକ ତା ଅର୍ଥ ତାତ୍ପର୍ଯ୍ୟ ଯେଉଁ ଆଲୋଚନା ପର୍ଯ୍ୟାଲୋଚନା ଦ୍ୱାରା ଆମ ଅନ୍ତଃକରଣ ଯେଉଁ ଦୋଷ ଗୁଡ଼ିକ ରହିଛି ସେଇଟା ପ୍ରକଟ ହେବ, ପ୍ରକଟ କରିଦେଲେ ତୁମେ ଯେମିତି ଜାଣିବ, ଆରେ ମୁଁ ଏତେ ପତିତ ଲୋକଟା କ'ଣ କରିବି ଭଗବାନ ଡାକିବ, ଗୋଟେ ବଡ଼ ହସ୍ପିଟାଲକୁ ଯାଇଛ ତୁମେ ରୋଗକୁ ଲୁଚେଇବ, କ'ଣ ବୁଝିପାରୁଛ ନା ନାହିଁ, ଗୋଟେ କ'ଣ ଗୋଟେ ଓଡ଼ିଆରେ ନାହିଁ, ମୋ ଅଜାଗା ଘା ଦେଖି ହୁଏନି କି ଦେଖି ହୁଏନି, ଏଇଟା କେଉଁଥିରେ କୁହନ୍ତି, ଗୋଟେ ଲଜ୍ଜା କଥା ଯେଉଁଟା କହି ହେବନି, କହିଲେ ନିଜର ସମ୍ମାନ ଚାଲିଯିବ, କହି ହେବନି, କହିଦେଲେ ବି ସେ ଲୋକକୁ ତାକୁ କୁଆଡ଼େ ସେ ଲୋକ ତୁମକୁ ଆଟାକ୍ କରିବ, କ'ଣ କରିବ, ପୁଅ ଛୁଆ ପିଲା କ'ଣ କରିବେ, ଯିଏ ଯେତେ ଭୁଲ କାମ କରିଥାଉ, ଯାହାର ଯେତେ ବଡ଼ ରୋଗ ଥାଉ, କେଉଁ ସ୍ତ୍ରୀ ପାଖରେ ସରି ଯେତେବେଳେ ଡକ୍ଟର ପାଖକୁ ଯିବ ସେ କ'ଣ କରିବ, ତାର ଯେଉଁ ଯେଉଁ ଅଙ୍ଗରେ ଯେତେ କୁହ ଅଙ୍ଗରେ ତାର ରୋଗ ହେଇଥିଲେ ସେ କହିବ ଡକ୍ଟରଙ୍କୁ ଲାଜ କରିବ ଅର୍ଷଟା କୋଉଠି ହଉଛି ମଳଦ୍ୱାର ମଳଦ୍ୱାର ଅଲଗା ସମୟରେ ଆମ ରୋଗା ଖୋଲିଗଲା ଆମକୁ ଟିକି ଖୋଲିଗଲା ଆମକୁ ଖରାପ ଲାଗୁଛି ସେଠି ଦେଖ ଡକ୍ଟର ସେଠି ଦେଖୁଛି ତୋର କିଛି ଭାବନା ଆସୁଛି ମୁଁ କଣ ଲଜ୍ଜା କର ମରିଯିବ ଯେ ତୁମେ ମରିଯିବ ତାର ଅଧିକାର ସେ ପୁରା ଖୋଲି ଦଉଛି ସବୁ ତୁମର ସବୁ ଅଙ୍ଗକୁ ଦେଖୁଛି ସେଟା ତୁମକୁ ଲଜ୍ଜା ଲାଗୁନି କି ତାକୁ ବି ଲଜ୍ଜା ଲାଗୁନି ତାକୁ ଲଜ୍ଜା ଲାଗୁ ସେଗୁଡ଼ା ଶାସ୍ତ୍ର କଣ ଶାସ୍ତ୍ର ହରିକଥା ଭଗବାନଙ୍କର ଯୋଗୁଁ ଶାସ୍ତ୍ର ତୁମ ଜୀବନକୁ ଖୋଲିଲ ତୁ ଯୋଉଟା ଦେଖିପାରୁନ ଯୋଉଟା ଦେଖିବା ପାଇଁ ଲଜ୍ଜା ଲାଗୁଛି ଯୋଉଟା କହିବା ପାଇଁ ଲଜ୍ଜା ଲାଗୁଛି କହିପାରୁନ କି ଶୋଇପାରୁନ ସବୁ ଦେଖିଲ ଦେଖ ତୁ ବାପା ହଉଛି ଏୟା ସେଇଟା ବି ନ ଧରିପାରିଲା କଲା ସେ ତା ସେଇ କଣ କହୁଥିଲେ ଯେତେ ମତେ ଯେତେ ମାଠିବୁ ମାଟ ମୁଁ ସେଇ ଦରପୋଡ଼ା କାଟ ଜଳିବନି ଆଉ ଖାଲି ଅଧୁଆ ହବ ଅଙ୍ଗାର ହବନି କି ଜଳିବନି ରାଗି ସେଠୁ ରୋଷେଇ କଣ କାଢ଼ିକି ପକାଡ଼ି ଦେବ ସେ କଲ ଆଉ ପୋଡ଼ା ପୋଡ଼ା କାଠ କୋଉ କାମ ଲାଗିବ କାଠ ଯଦି ଦରପୋଡ଼ା କାଠ ତ କୋଉଥିରେ ଲାଗିବ ସେଟା ଇଏ ସେଟା ଅପବିତ୍ର ପୋଡ଼ା କାଠ ଆଉ କୋଉଠି ଲାଗିପାରିବ ତା ଘରେ କୋଉଠି ଲଗେଇବି ଘର ପୋଡ଼ିଗଲେ କାଠ ପାଠ ଗୁଡା କାଢ଼ି ପକଡ଼ା ହବ ନା ଆଜ୍ଞା ଏଇଟା ଅଶୁଭ ହେଇଗଲା ତରପୋଡ଼ା କାଠ ହେଇଗଲା ସିଏ ପୋଡ଼ିଲାନି ପରା ଗଲା ଜୀବନଟା ବେକାର ହେଇଗଲା ସେଟା ଦରପୋଡ଼ା କାଠ ଆମେ ହେଇଯିବ ଆଉ ଶାସ୍ତ୍ର ଗୁରୁ ଶାସ୍ତ୍ର ଆଉ ଭଗବାନଙ୍କ ଆମ କୃପା ନ କରିବେ ତାଙ୍କ କୃପାଟା ହେଉଛି ଏଇଟା ଆଗେ ଅନ୍ତଃକରଣ ଦୋଷଟାକୁ ତୁମକୁ ପ୍ରକଟ କରାଇବେ କାହିଁକି ଆମ ଦୋଷଟା ଯଦି ଆମେ ନ ଜାଣିବା ଆମେ ଭଗବାନ ଡାକିପାରିବା ଆପା ପୁଣି ବୋଲି ଭାବୁଛେ ବଡ଼ ଭାବନଟା ଅଛି ବୋଲି ଜଗତକୁ ଆସିଛେ ନା ଆଉ ଜଗତକୁ ଆସିବାର କାରଣ କ'ଣ ସମସ୍ତେ ନିଜକୁ ବଡ଼ ବୋଲି ଭାବୁଛି ମୁଁ ବଡ଼ ମୁଁ ଭଲ ଏହାର ଓଲଟା ପାଠ ରହିଲା ଏଇଟା ହେଉଛି ଏଇଥିପାଇଁ ଆମେ ଜଗତକୁ ଆସିଛେ ଏଇ ଭାବନାଟା ମନ ଭିତରେ ଭର୍ତ୍ତି ହେଇକି ରହିଛି ଆଉ ଏହାର ଓଲଟା ପାଠ ହେଲା ଆମକୁ ପଢ଼ିବାକୁ ପଡ଼ିବ କ'ଣ ବୁଝିପାରୁଛ କି ନାହିଁ ପ୍ରଦୀପି ଓଲଟା ପାଠ ପଢ଼ିବ ଯେଉଁଟା ପଢ଼ିକି ଆସିଥିଲେ ଏଇଟା ପୁରା ତୁମେ ଗୋଟେ କ'ଣ କହୁଥିନି ଯେଉଁ ଦଶମ ଶ୍ରେଣୀ ମାନେ ପଢ଼ିଗଲୁ ଇଂଲିଶ ମିଡ଼ିୟମରେ ଅଷ୍ଟମ ଶ୍ରେଣୀ ମାନେ ଇଂଲିଶ ମିଡ଼ିୟମ କି ପଞ୍ଚମ ଶ୍ରେଣୀ ମାନେ ଇଂଲିଶ ମିଡ଼ିୟମରେ ପଢ଼ିବୁ ତାପରେ ଓଡ଼ିଆ ମିଡ଼ିୟମରେ ତ ପଢା ହବ ABCD ପଢ଼ୁଥିଲୁ ବର୍ତ୍ତମାନ କ'ଣ ପଢ଼ିବୁ ଅ କ'ଣ ହବ ତାକୁ ଧରିବା କଷ୍ଟ ମୁଣ୍ଡ ତା ମୁଣ୍ଡ ଖାଲି ବାଡ଼େଇ ବାଡ଼େଇ ମରିବ କାନ୍ଦିବ ଖାଲି ଆଉ କ'ଣ ହବ ଆଉ ବୁଝିପାରିବନି ତାର ଅଭ୍ୟାସଟା ହେଇଯାଇଛି ତା ଇନ୍ଦ୍ରଟା ସେଥିରେ ସେଟା ସେଟା ଦେଖା ହଉ ଦେଖିଲା ବିରକ୍ତି ଲାଗୁଛି ବିରକ୍ତି ଲାଗୁଛି ଏଇ ଲ୍ୟାପଟପ୍ଟା ଖାଲି ଏପଟ ସେପଟେ ଚେଞ୍ଜ ହେଇଗଲା ବେଳକୁ ଆଉ ତା ଆପ୍ଲିକେସନଟା ଗଲା ୟା ଆପ୍ଲିକେସନଟା ମୁଣ୍ଡ ଖରାପ ହେଇଛି କ'ଣ ତା ବନ୍ଦ ଆଉ ଦରକାର ମୁଁ ସେ ପୁରୁଣା ଚଳିବି ଗୋଟେ ଅଭ୍ୟାସ ଗୋଟେ କିଛି ଦିନ ହେଇଗଲା ପରେ ଗୋଟେ ଭଲ ଜିନିଷ ମିଳେ ତାକୁ ଅଭ୍ୟାସ କରିବାକୁ ଇଚ୍ଛା ହବ କାରଣ ତାର ଭଲ ସିଷ୍ଟମ୍ ଅଛି କିନ୍ତୁ ଆମର ଅଭ୍ୟାସ ଏତେ ରହିଯାଇଛି ଆମେ ହେଉଛୁ ଆମକୁ ସମୟ ଦେବା ଉଚିତ କି ମୁଣ୍ଡ ବି ସୁଟ୍ କରୁନି ଇନ୍ଦ୍ରଟା ସେଇଥିରେ ଆସକ୍ତ ହେଇଗଲା ଆଉ ଚାହୁଁନାହାନ୍ତି ଭଲ ଜିନିଷକୁ ବ୍ୟବହାର କରିବା କାହିଁକି ତାଙ୍କର ଯେଉଁଥିରେ ଆସକ୍ତି ହେଲେ ସେଇଟାକୁ ଯେ ଗୁଡ଼ାକୁ ଘୋଷି ତାକୁ ତୁମେ କେତେ କ'ଣ ସେ ଡାବର ଟୁଥପେଷ୍ଟ ଆଣିକି ଦିଅ କେତେ ଆଣିକି ଦିଅ କି ଅଲଗା ଔଷଧ ଦିଅ ସେ ଛାଡ଼ିବ ଗୁଡ଼ାକୁ ବିଡ଼ି ଖାଇବା ଲୋକକୁ ତୁମେ ଗଞ୍ଜେଇ ଦେବ ସେ ଗଞ୍ଜେଇ ଖାଇବ ସେ କହିବ ଆଜ୍ଞା ବିଡ଼ି କେଉଁଠି ହେଉଛି ମୋତେ ଆଣ ତୁମେ କମ୍ପାନୀ ଖୋଜିବେ ସେ କି ବିଡ଼ି ଆକବର ଖାଁ ଗୁଡ଼ାକୁ ଯିଏ ଘଷେ ନା ସେ ଗୋଟେ କ'ଣ ଆମର ମାଷ୍ଟର ଥିଲା ସେ ଯାଜପୁର ଯାଜପୁର ଆଉ ସାର ଗୁଡାକୁ ଭେଟିପାରୁନି ମୁଁ ଭଲ ସବୁ ତାଙ୍କର ଭଲ ସ୍ୱଭାବ ବହୁତ ଡିସିପ୍ଲିନ୍ ସାର ସବୁ ଥିଲେ ଗୋଟିଏ ଖାଲି ଚେଙ୍ଗଡ଼ା ମାଷ୍ଟର ଥିଲା ସେଇଟା ଏଇ PT ମାଷ୍ଟରଟା ଚେଙ୍ଗଡ଼ା ନହେଲେ ଆଉ ସବୁ ସାର ଗୁଡ଼ାକ ଆମର ଭାରି ଡିସିପ୍ଲିନ୍ ସବୁ ଟିଚର ଭାରି ଡିସିପ୍ଲିନ୍ ତାଙ୍କର ଖାଇବା ପିଇବା କଥାବାର୍ତ୍ତା ଗୋଟେ ଦୁଇଟା ମାଷ୍ଟର ଭାରି ଧୀର ସେମାନେ ସବୁ ଏତେ ତାଙ୍କୁ ଚିନ୍ତା କରିବା ଦେଖୁ ସେମାନେ ସବୁ ସାଧୁ ସ୍ୱଭାବର ଲୋକ ହେଲେ କର୍ମୀ ଲୋକ ଥିଲେ ଭାରି ସାଧୁ ସ୍ୱଭାବ ସେତା ଘଣ୍ଟା ଧରି ଚାଲିକି ଦୁଇ ସବୁ ଆସୁଥିଲେ ଗୋଟେ ମାଷ୍ଟର ଗୋଟେ ଦୁଇଟା ମାଷ୍ଟର ତାହେଲେ ପ୍ୟାଣ୍ଟ ଭିତରେ ସବୁ ଧୋତି ପିନ୍ଧିକି ଆସିବେ ଧୋତି ପିନ୍ଧି ପକେଟରେ ଖୁସିଥିବେ କଥାବାର୍ତ୍ତା ଶାଳୀନତା ଭଦ୍ର କେବେ ତୁମେ ତାଙ୍କୁ ସବୁ ଦେଖିବେନି ଅଶିଷ୍ଟ ପୁରୁଣା କଳା ଟିଚର ମାନେ ସବୁ ସେ କହିବ ଯିଏ ଯିଏ କଟକ ଯିବ ଏଇ ମନେକି ଆକବର ଖାଁ ଗୁଡ଼ାକୁ ଆଣିବୁ ତ ଆକବର ଖାଁ ଗୁଡ଼ାକୁ ଗୋଟେ ମିଳେ କେଉଁଠି କୋର୍ଟ 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 ପାଖରେ ନା କେଉଁଠି ମନ ସେତିକି ଦିନ ମନେ ରହୁଛି ଆକବର ଖାଁ ଗୁଡ଼ାକ ଯିଏ କହୁଛି ସେ ସେଇଟାକୁ କହିବ ଆଉ ଗୁଡ଼ାକ ବସିବେ ବିଡ଼ିରେ ସେମିତି ଉପରେ ଲେଖା ନଥିବ ଉପରେ ଗୋଟେ କାଗଜ ମରା ହେଇକି
ଝୁଲଣ୍ଟ ଛାପ, ହଁ ଝୁଲଣ୍ଟ ଛାପ, ଇଏ ଯେ ବିଡ଼ି ଖାଉଛି ତାକୁ ତୁମେ ସିଗରେଟ୍ ଦେଇ ସେ ଖାଇବେନି, ସେ କ'ଣ ଖାଇବ? ତାର ବିଡ଼ି ନିଶାଟା ତା ନାକୁ ବାଜିଛି, ତା ସେ ଧୂଆଟା ନବାଜିଲେ ତାକୁ ଭଲ ଲାଗିବ, ଯେ ସିଗରେଟ୍ ଖାଉଛି ସିଗରେଟ୍ ଖାଇବ, ଯେ ବିଡ଼ି ଖାଉଛି ବିଡ଼ି ଖାଇବ, ପୁଣି ସେଇ କମ୍ପାନୀରେ ସେଇ ଯେଉଁ ନିଶାଟା ଦିଆ ତାକୁ ସେଇଟା ଇନ୍ଦ୍ରଟା କ'ଣ ହେଲା, ସେଇ ଜିନିଷ ଗୁଡ଼ା ଲାଗେ। ଆମେ ଭୌତିକ ଜିନିଷ ଗୁଡ଼ା ହେଉଛି ସେଇଆ, ଆଧ୍ୟାତ୍ମିକ ଜିନିଷ ଗୁଡ଼ା, ଆଧ୍ୟାତ୍ମିକ ଜିନିଷ ଗୁଡ଼ା କାଇଁ ଭୌତିକ ଜିନିଷ ଇନ୍ଦ୍ର ଦ୍ୱାରା କାଇଁ ଧରି ହେଉନି କାହିଁକି, ସେଗୁଡ଼ା ସେଇଥିରେ ଅଭ୍ୟସ୍ତ ହେଇକି ରହିଛି। ଯୋଉ ଦୋଷ, ଯୋଉ ସ୍ୱଭାବ, ଯାହା ଗୁଣ ଭିତରେ ଲଗିକି ରହିଛି, ସେଇଟା ତୁମକୁ ରିଫ୍ଲେକ୍ଟ ସବୁବେଳେ ସବୁ କରି। ଆଉ ଉପାୟ କ'ଣ? ଏତେ ଜିନିଷ ଥାଇକି ଏ ଦେଖୁନ, ଖାଲି ସେଗୁଡ଼ାକ ଦେଖେ, ବିଡ଼ି ଯିଏ ବିଡ଼ି ଖାଇବ, ସେ ବିଡ଼ି ଖାଇଲା ବେଳେ କ'ଣ କରିବ, ଧୂଆଟାକୁ କେତେବେଳେ ଉପରକୁ ଛାଡ଼ିବ, କେତେବେଳେ ନାକ ବାଟେ ଛାଡ଼ିବ, ସେ କ'ଣ ଦେଖୁଛି? ତୁ ଖାଉଛୁ ବିଡ଼ି, ତୁ ଦେଖେଇବୁ ମୋ ଭଳିଆ ଖାଇବା କାଲି କି ନାହିଁ, ତ ବିଡ଼ିଟା ଖାଉଛୁ, କେଉଁ ଭଲ ଜିନିଷଟା ଖାଉଛୁ? ସେଭଳି ବେଳେ ତାକୁ ଇଏ କରିବେ କ'ଣ, ପାଟରେ ଅର୍ଡର୍ କରିଦେ, ନାକ ବାଟେ ଫସ ଫସ ଫସି ଗୋଟେ ବାହାର କରିବି, ବିଡ଼ି ଖାଉଛି, ସିଗରେଟ୍ ଯିଏ ଖାଇବ ସେ ତାର ଷ୍ଟାଇଟ୍ କରିକି ଆଣିବ, ଗଜେଇ ଯିଏ ଖାଇବ ସେ ତାର ଷ୍ଟାଇଟ୍ କରିକି ଆଣିବ। ଦେଖ ସମସ୍ତେ ସମସ୍ତଙ୍କ ସ୍ତରରେ ଯାହା କରୁଛନ୍ତି, ମୁଁ ଭଲ ମୁଁ ଭଲ, ମୁଦୁଆ ମୋତେ ଖାଇବ ସେ ତା ସ୍ତରରେ ଭଲ, ଆରେ ସେଗୁଡ଼ା ସବୁ ଅଜ୍ଞାନରେ ଅଛନ୍ତି, କିନ୍ତୁ ସାଧୁ କ'ଣ ଜ୍ଞାନ ସ୍ତରକୁ ଆସିକି ତାକୁ କରିପାରିବେ? ପାଠଟା ବହୁତ କଷ୍ଟ ପାଠଟା ନା, କେଉଁ ଏଇ କେଉଁ ଓଡ଼ିଆ ଇଂଲିଶ ମିଡ଼ିୟମ ମିଡ଼ିୟମ ଚେଞ୍ଜ କରୁଛ, ଅଭ୍ୟାସ ଚେଞ୍ଜ କରୁଛ, ଗୁଡ଼ାକୁ ନାହିଁ ତ ହେଲେ ତମେ ଜାଣୁ ଝାଡ଼ା ହବନି, ସେ ଗୋଟେ ଥିଲା ମୁଁ ମନେ ରଖିଛି, ବାରିପଦାରେ ଥିଲା ବେଳକୁ ଦେଖିଛି, ସେଟା ଗୋଟେ ବଡ଼ ଅଫିସରଟା, ଏତେ ବଡ଼ ଅଫିସର ମାନେ ସେତେବେଳେ ତାର ସିଏ ଦରମା ତାର ଚାଳିଶ ହଜାର ଯାହା ବଡ଼ ଅଫିସର, ଅଲ ଓଡ଼ିଶାରେ ସେ ଏକ ନମ୍ବର ଥିଲା ମଧୁଟା, ଗୋଟେ ରିଲେଟିଭ ହବ ସେ ଅଫିସରଙ୍କ ରିଲେଟିଭ, ସେ ଆସ୍ଥା ସେ କଲୋନୀକୁ ମୁଁ ମନେ ରଖିଛି, ସେ ଯେଉଁଠି ତାଙ୍କରି ଘରକୁ ଆସିଲା, ତାର ପୁରା ଟଳଟଳ ହେଉଛି, ପୁରା ବଡ଼ ଅଫିସର, କଥା ବସା ସବୁ ଭଲ, କିନ୍ତୁ ଟଳଟଳ ହବ, ଏକ ନମ୍ବର ଅଫିସର, ତା ନାଁ ଶୁଣିଲେ ଲୋକ ଡରନ୍ତି, କିନ୍ତୁ ରିକ୍ସାବାଲା ପାଖରେ ବିଡ଼ି ଖାଇବ, ମୋତେ ଖାଇବ ବିଡ଼ି ଖାଇବ, ରିକ୍ସାବାଲାକୁ ମାଗିଲେ ରୂପାୟୀ ବିଡ଼ି ଗୋଟେ ଦେଲୁ, ମୁଁ ଓହ୍ଲେଇଛି ବିଡ଼ିଟା ଦେଇଦେଲୁ। ଗୋଟେ ଜୀବର ଇନ୍ଦ୍ରିୟ ଶକ୍ତିଟା କେତେ ପ୍ରବଳ, କ'ଣ ଶକ୍ତି ଅଛି, ସେ କାଳେ ସେ କହିଲାନି କ'ଣ ମୋ ସ୍ୱଭାବଟା କ'ଣ ମୁଁ ବଦଳେ, ସ୍ୱଭାବଟା କ'ଣ ବଦଳେ, ଯଦି ଭଗବାନ କୃପା ନ କରି ତୁ କିଛି ବଦଳି ପାରିବୁ, ଯେଉଁ ସ୍ୱଭାବ ସେ ସ୍ୱଭାବ ଜୀବନ ସାରା ବଦଳି ଦେଇଛି, ଆଉ ସେ ସ୍ୱଭାବ ତୁମେ ମାରିବ, ତୁମ ସ୍ୱଭାବ ତୁମକୁ ପରାଜୟ ଦେବ, ପରାଜୟ କିଏ ଦେବ, ସ୍ୱଭାବକୁ ଜିତିଲେ ତୁମର ବିଜୟ, ସ୍ୱଭାବ ଦ୍ୱାରା ସ୍ୱଭାବ ନ ଜିତି ପାରିଲେ ତୁମର ପରାଜୟ, ତୁମେ ଛାଡ଼ିବନି ବାଟ, ବାଟ ଛାଡ଼ିଲେ ତୁମ ଠାକୁର ଡାକିବ, ଯେଉଁ ସ୍ୱଭାବ ସେ ସ୍ୱଭାବ, ଆଉ ଆମ ଦ୍ୱାରା ବି ହବନି, ଆମେ କ'ଣ କରିପାରିବା, ଗୋଟେ ଜୀବ ମାୟାଗ୍ରସ୍ତ ହେଇଛି ସେ କ'ଣ କରିପାରିବ, ଆମେ କିଏ କ'ଣ ଚାହୁଁନି ମୁଁ ଶାନ୍ତିରେ ରହିବି ବୋଲି, କିଏ କ'ଣ ଚାହୁଁନି ମୁଁ ଠାକୁର ଡାକିବି ବୋଲି, କି କ'ଣ ଚାହୁଁନି ମୁଁ କୃଷ୍ଣଙ୍କୁ ଦେଖିବି ତାଙ୍କୁ ପାଇବି, ଯିଏ ଚାହୁଁନି ତାକୁ ଆଉ କ'ଣ ପାଉ, ସେ ତ ପ୍ରଫଲେ, ଯିଏ ଚାହିଁକି ଚେଷ୍ଟା କରିକି ପାରୁନି ତା ପାଇଁ କ'ଣ ରାସ୍ତା, ତା ପାଇଁ କ'ଣ ରାସ୍ତା, କି ଯିଏ ଚାହୁଁନି ଗୋଟେ ମୋର ଭକ୍ତି ହଉ କୃଷ୍ଣଙ୍କୁ ମୁଁ ପାଏ ଜୀବନରେ, କିନ୍ତୁ ଭଗବାନ ସନ୍ତୁଷ୍ଟ ହୁଅନ୍ତୁ ମୋ ଜୀବନଟା ସଫଳ ମୁଁ କୃଷ୍ଣ ପାଖକୁ ପଳାଏ, ଯିଏ ଚାହୁଁନାହିଁ ତାକୁ ଆପଣ କ'ଣ କରିବେ, ତା କ'ଣ କରିବେ, ତା ତ କିଛି ନାହିଁ, ତା ଚାହୁଁନି, ଯିଏ ଚାହୁଁଛି ବି ସେ କ'ଣ କରିପାରିବ ମୋତେ କୁହ, ନ ଚାହିଁବା ଲୋକକୁ ତୁମେ କିଛି କରିପାରିବେନି, ଚାହିଁବା ଲୋକକୁ ଯିଏ ଚାହୁଁଛି ସେ କ'ଣ କରିପାରିବ, ତାର ନିଜ ଇଚ୍ଛା ଯାଇପାରିବି, ତାର ସ୍ୱଭାବ ରହିଥିବ ସେ ବଦଳ ଜୀବଟା, ତାର ଗୋଟେ ଗୋଟେ ସ୍ୱଭାବ ରହିଲେ ସେ ସ୍ୱଭାବ ତାକୁ ମାରିବାନି ଖାଇବ, ସେ କ'ଣ କରିବ, କଦଳୀ ଗଛଟା ଦେଖୁନା କେତେ ମୋଟା ହେଉଛି, ଦେଖୁନା ଏଇ କଦଳୀ ମୋଟା ହେଇକି ତାର ଫଳ ବାହାରିକି ଆସିଥିବ, କିନ୍ତୁ ତାର ଗୋଟିଏ ପୋକଟା ମାରିଦେଇଥିବ କେଉଁଟାକୁ ମଞ୍ଜାଟାକୁ, ଗଲା ଆଉ କ'ଣ, ଦେଖାଯାଉ ସେମିତିଆ ପତ୍ର ଥିବ, କାନ୍ଦି ପକେଇଲାଣି ସବୁ ଗଲାଣି, ମଞ୍ଜାକୁ ମାରିଦେଇଛି, ମଞ୍ଜ କୁହନ୍ତି ନା ମଞ୍ଜକୁ ମାରିଦେଲା, ମଞ୍ଜ କାଠକୁ ପୋକ ମାରିଦେଲା ଆଉ ଗଲା ଆଉ, ଗଛଟା ବେକାର ହେଇଗଲା, ତାପରେ ଦେଖ କଦଳୀ ଶୁଖିଲା ମୂଳ ଆଡ଼ୁ କଳା ଉପରେ ଉଡ଼ିକି ଆସିବ, ତାପରେ କାଟିଦେଲା ବେଳକୁ ସେ ନା ସେ ମଞ୍ଜା କାମରେ ଲାଗିବ ନା କଦଳୀ କାମରେ, ଗଲା ଜୀବର ସ୍ୱଭାବଟା ସେ ଆମେ କାହାକୁ ଦୋଷ ଦେବ, ବହୁ ଜନ୍ମରୁ ଜୀବତାର ତ ଘୁଷି ଦେ, ଏଇ ଜନ୍ମରେ ଗୋଟେ କନସିୟସ ଭକ୍ତ ଷ୍ଟେଜକୁ ଆସିଲା, କେତେ ଜନ୍ମରୁ ସେ ଭୋଗୀ ଭୋଗୀ ବିଷୟକୁ ଭୋଗୀ ଭୋଗୀ ଆସିଛି, ଏଇ ଜନ୍ମରେ ଗୋଟେ ସୁଯୋଗ ଭକ୍ତ ଜୀବନରେ କ'ଣ ଜାଣିପାରୁ ତା ସ୍ଥିତିଟାକୁ, ମୁଁ ଗୋଟେ ଦୁଃଖମୟ ସ୍ଥିତିରେ ଅଛି, ପ୍ରଭୁ ଶୁଣ ମୋର ଦୁଃଖରେ କାଣସି ଭୋଜନଟା କାଲ ଦେଖିବା, ସେ ସେଇଠି ଲେଖୁଛନ୍ତି, ଏଇଟା ଗୋଟେ ଆମେ କନସିୟସ୍ ଜୀବ,
ପ୍ରଭୁ ହେ ଶୁଣ ମୋର ଦୁଃଖର କାରଣ ବିଷୟ ହଲା ହଲ ସୁଧା ଭାନେ ପିଇଲୁ ଆର ଅବସାନ ଦିନ। କେତେ ସୁନ୍ଦର ଜିନିଷ ସେ ଲେଖୁଛି, ହେ ପ୍ରଭୁ ମୋ ଦୁଃଖ କଥା ଶୁଣ ବିଷୟ ହଳା ହଳକୁ ସୁଧା ଭାନେ ପିଇଲୁ। ସୁଧା ମାନେ ସୁଧା ଅମୃତ ଭାବିକି ବିଷୟଟାକୁ ପିଇଦେଲି। ଆଉ ଆର ଅବସାନ ଦିନମଣି, ବର୍ତ୍ତମାନ ଦିନମଣି ସୂର୍ଯ୍ୟ ଅସ୍ତ ମାନେ ମୋର ମୃତ୍ୟୁ ସମୟ ଆସ ବୁଢ଼ା ଖେଳାର ସେ ସହି ସବ ପଢାଇ ତେ କୈଶ୍ୱର ଗୁଆଇଲୁ ନା ଭେଲ ବିବେକ ଭୋଗ ବସେ ଯୌବନେ ଘର ପତି ବାସିନୁ ସୁତମିତ ବାଡ଼ିଲ ଅନେକ। ଶୈଶବ ଅବସ୍ଥାରେ ଖେଳା ରସରେ ପଳେଇଗଲା, ଭଗତ ଗୁଣତ ଭକ୍ତି ଗୁଣତ ଆଉ କିଏ ଲେଖିପାରିବେ, ଖେଳା ରସ ଶୈଶବରେ ପଳେଇଗଲା, କିଶୋରଟା ପଢାରେ ପଳେଇଗଲା, ଆଉ ଗୁଆଇଲୁ ନା ଭେଲ କି ବିବେକ ହଁ ବୟସ ନା ଦିଟା ବୟସ କୋଉ ବୟସ କୁମାର ଆଚାର୍ଯ୍ୟ ପ୍ରାଜ୍ଞ ବିବେକ ବୟସଟା ସେଇଟା ଯୁବକ ଯୋଉମାନେ ଯୋଉମାନେ ଭଜନ କରିବାକୁ ଆସ ଯୁବକ ସେ ଧରିପାରିଲେ ପାଠଟାକୁ ବିବେକଟା ଯଦି କରିପାରିଲେ ତାହେଲେ ଏଇଟା ଏଇଟା ବେଳ ତ ଆଉ ଆଉ ବୁଢା ହେଲେ ଆମ ସାର କୁହନ୍ତି ଦାନ୍ତ ଉଠା ବାଟ ଆଉ ହବ ଆଉଛ ଚାଳିଶ ପଇଁଚାଳିଶ ହେଲା ପରେ ତୁମେ ଦେଖୁନା କାହାର ସ୍ୱଭାବ ବଦଳେଇ ପାରିବେନି। ସେ କରୁନି ଭଜନ ମାନେ କରୁନି, ତା ସ୍ୱଭାବ ସେଇଆ, ଯାହା ଖାଉଛି ସେଇଆ ଖାଇବ, ଯାହା କରୁଛି ସେଇଆ କରିବ। ତାକୁ ତୁମେ କହି କହି ଗୁରୁ କହିଲେ ଶୁଣିବନି, କେହି କହିଲେ ଶୁଣି, ବିବେକ ଚାଲିଗଲା ଆଉ ବିବେକ ତିଆରି କରିବା ବେଳ ଏଇଟା। ଏତିକିବେଳେ ଭଗବାନ ପ୍ରାର୍ଥନା କରିବା, ସେବା କରିବା, ସବୁବେଳେ ଦୈନରେ ପ୍ରାର୍ଥନା କଲେ ଆଉ କଥାକୁ ସାବଧାନରେ ଶୁଣିବା, ଶୁଣିଲା ପରେ ଅନ୍ତଃକରଣରେ ଆମର ଦୈନତା ଆସେ, ଆମ ନିଜେ ଜିନିଷ ଆଉ ଭଗବାନ ଶୁଦ୍ଧ ବୁଦ୍ଧି ଆମ ମନକୁ ଜଣେଇ ଦେବେ ଆଉ ତୁ ଏମିତିଆ ଲୋକଟା ସେତେବେଳେ ଠାକୁର ଡାକିବ, ପ୍ରଭୁ ମୁଁ ତ ଏଇଭଳିଆ ଲୋକ କେମିତି ଆପଣଙ୍କୁ ପାଇବି, ଆଉ ଆପଣ ଛାଡ଼ିଗଲେ ମୁଁ କୁଆଡ଼େ ଯିବି। ଡକ୍ଟର କଥାରେ ତୁମେ ଯାଇକି ଦେଖେଇଦେଲେ ସବୁ ଜିନିଷ, ତୋ ରୋଗଟା ସେ ଜାଣିଦେଲା, ତୁମେ ଛାଡ଼ି ପଳେଇଲା, ତୁମେ ଭଲ ଗୁର ଓଡ଼ିଶାରେ କଣ କହୁଛି ମରିବି ତ ବଡ ଡାକ୍ତରଖାନାରେ ଜାଣିନ କି ତୁମ ଗାଁ କ୍ରୀପ୍ରଦୀପ ଜାଣିନ କି ଗରିବ ଲୋକ ଡାକ୍ତରଖାନା ନଥିବ ସେ ପଳେଇ ଆସିବ କଟକ, ତାକୁ ପଚାରିଥିଲି ତୁ ଗାଁ ନା ଆଜ୍ଞା ମରିବି ତ ମରିବି ବଡ ଡାକ୍ତରଖାନା ମରିବି ଆଉ ଆମର ଧାରଣା ହଉଛି ଏଇଟା ଗୋଟେ ହୁଣ୍ଡା ମୂଲରେ ମୁଁ ତୁମକୁ କହୁଛି ଯେ ସାଧୁ ସେ ହୁଣ୍ଡା ମୂଳରେ ଏଇଟା ବୁଝିବ ମରିବି ତ ମରିବି ବଡ ଡାକ୍ତରଖାନାରେ ମରିବି, ଯଦି ସାଧୁ ହେଇପାରିଲେ ଭଲ ସାଧୁ ହେଇପାରିଲେ ନ ହେଇପାରିଲେ କିଛି କ୍ଷତି ନାହିଁ ଭଗବାନ ସେବା କଲା ବେଳେ ମୁଁ ଯାହା ମରିବି ତ ଏଇଠି ମରିବି। ଛୋଟ ଡାକ୍ତରଖାନା କ'ଣ ପଇସା ନବ କଷ୍ଟଟା ସେୟା ନା ସଂସାର ଜୀବନ ଦୁଃଖଟା ପାଇବ ଆଉ କେଉଁ ସୁଖ ମିଳିବ ନା ସମାଧାନ ହବ ନା କେଉଁ ଭକ୍ତ ଭଜନ ହବ କିଛି ଠିକ କଥା କହିବ ଖେଳାରସ ଶୈଶବ ପଢାଇଟେ କୈଶୋର ଗୁଆଁ ହେଲୁ ନା ଭେଲ ହେଇଯିବ ଖେଳାରସ ଶୈଶବ ଚାଲିଗଲା ଶୈଶବ ଚାଲିଗଲା ପାଞ୍ଚ ବର୍ଷ ପାଇଁ ତାପରେ କିଶୋର ବୟସ ହଉ ପଢାରେ ପାଞ୍ଚରୁ କିଶୋର ବୟସ ପାଇଁ ଚାଲିଲା ଷୋହଳ ବର୍ଷ ପାଇଁ ଖାଲି ପଢାରେ ଚାଲିଗଲା ବିବେକ ହେଲା ଆଉ ପୁଣି ଯୌବନ ଆସିଗଲା ଭୋଗ ବସେ ଯୌବନେ ଘର ସୁତ ବସିଲୁ ସୁତ ମିତ ବାଡ଼ିଲ ଅନେକ ଯୌବନ ଆସିଗଲା ସୁତ ମିତ ବନ୍ଧୁ ବାନ୍ଧବ ପିଲା ଛୁଆ ସବୁ ହେଇଗଲା ଘରପତି ଆଉ ଘର ଘର ଘରପତି ହେଇଗଲେ ଆଉ ବୃଦ୍ଧ କାଳ ଆଇଲ ସବୁ ସୁଖ ଭାଗଲ ପିଡ଼ା ବସେ ହଇନୁ କାତର ସର୍ବେନ୍ଦ୍ରିୟ ଦୁର୍ବଳ କ୍ଷୀଣ କଲେବର ଭୋଗା ଭାବେ ଦୁଃଖୀ ଦନ୍ତର ବୃଦ୍ଧ କାଳ ଆଇଲ ସବୁ ସୁଖ ଭାଗଲ ପିଡ଼ା ବସ ହଇନୁ କାତ ବୁଢ଼ା ବୟସ ହେଇଗଲେ ସବୁ ସୁଖ ପଳେଇଲା ବୁଢ଼ା ବୟସରେ ଆଉ କ'ଣ ସୁଖ ନା କ'ଣ ମିଳିଲୁ ଆଉ ଭଲ ଲାଗିବ କିଛି କିଛି ଭଲ ଲାଗିବନି ପିଲା ଛୁଆ ଭଲ ଲାଗିବନି ଘର ଭଲ ଲାଗିବନି କୋଉ କାମଟା ଭଲ ଲାଗିବନି ତ ଆଉ ଖାଲି ବିରକ୍ତିଆ ଲାଗିବ ଆଉ ଏଇ ବୟସରେ ଯାହାର ପୂର୍ବରୁ ଟିକେ ଅଭ୍ୟାସ ଥିବ ଭଗବାନ ଡାକିଥିବ ସେ କେବଳ ସେ ଗୋଟିଏ ବୁଦ୍ଧିରେ ତାକୁ ଟିକେ ସୁଖ ରହିବ କିଛି ନହେଲେ ତ ଜୀବନରେ ପ୍ରଭୁ ଅଛନ୍ତି ଆଉ କ'ଣ ଆଉ କିଛି ନାହିଁ ଆଉ ତୁମକୁ କିଛି ଭଲ ଲାଗିବନି କାରଣ ଭୌତିକ ଜୀବନଟା କ'ଣ କି ସ୍ତ୍ରୀ ଛୁଆ ପିଲା ତୁମେ ଯେତେ ସକ୍ସେସରେ କାମ କଲେ ସୁଦ୍ଧା ତୁମେ ଗୋଟେ ଧାନଟା ଗୋଟେ କିଆଟାକୁ ଧାନ ଭଲ ଭାବେ ଚାଷ କଲ ସବୁ କିଛି କଲ ଭଲ ଭାବେ ସବୁ କାମ କଲ ତୁମେ ଏଠି ବାଳୁଙ୍ଗାଟା ବୁଦ୍ଧି ଧାନ ବଦଳରେ ତୁମେ ଯେଉଁ ଅଗାଡ଼ିଟା ପକେଇ ଦେଇକି ପଳେଇ ମନ ବଢିଆ ମାଞ୍ଚ କିଆରର ଚାରିକର କ'ଣ କହନ୍ତି ଫିଡ଼ ଭଲ ଦେଇଛ ହାଳ କରିଦେଲ ଘାସ ଉଠେଇଦେଲ ସାର ଫାର ପକେଇଦେଲ ସବୁ ପକେଇ ଦେଇକି ଚାଷ କରିଦେଇକି ଅଗାଡ଼ି ପକେଇ ଦେଇକି ପଳେଇବା କ'ଣ ହବ ତାପରେ ହେଲେ ଅନେଇ ଅନେଇ ବସିବ ବର୍ଷା ହେଇଗଲେ ଗଛଟା କାହିଁ ଉଠୁନି କେତେ ଯେଉଁ ପରିଶ୍ରମ କରିଦେଲେ ସବୁ କାମ କରିଦେଲ ଫଳ ଅନେଇଲା ବେଳକୁ କିଛି ନଥିବ ସେଇଭଳିଆ ସଂସାର ଜୀବନଟା ସେ ହରିଭକ୍ତି ବି ନା ସବୁ ଖଟି 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 ସବୁ ସବୁ ଆଶା କରିଦେବ ଯେଉଁ କିଛି ମିଳିବ କିନ୍ତୁ ଜାଣିନ ଆଉ ଏଗୁଡ଼ା କିଛି ତାର ଫଳ ନାହିଁ ସେ ଦେଖିଲେ ଏଇଟା ବୃଦ୍ଧ କାଳ ଆସିଗଲା ବୃଦ୍ଧ କାଳ ଆଇଲ ସବୁ ସୁଖ ଭାଗିଲ ପିଡ଼ା ବସେ ହୋଇନୁ କାତ ଖାଲି ପିଡ଼ା ଲାଗୁଛି ଆଉ
ସବୁ ପୀଡ଼ା ହେବ, ମାନସିକ ପୀଡ଼ା, ଦେହ ପୀଡ଼ା, ସବୁଗୁଡ଼ା କ'ଣ ଇନ୍ଦ୍ରଟା ସବୁ ବ୍ୟବହାର ହେଇଗଲେଣି ନା। ଆଖିଟା ଭଗବାନ କେତେଥର ଆଖିଟା ଦେଇଛନ୍ତି ଭଗବାନ ଏତିକି ଥର ବ୍ୟବହାର କରିବା ପାଇଁ, ସେଥିପାଇଁ ସେତିକି ଥର ବ୍ୟବହାର କରିଦେଲା ପରେ ତାପରେ ଆଖି ଖରାପ ହେଇଯାଉଛି, ଚଷମା ହେଉଛି, କେତେଦିନ ଯିବ ଜାଣିଲେ କ'ଣ କହୁଛି ଏଇଟା ଚାଳିଶିଆ ଆଜ୍ଞା, ଚାଳିଶିଆ ପରେ, ଚାଳିଶିଆ ପରେ ଆଉ ଗୋଟେ ଷ୍ଟେଜ୍ ନାହିଁ, ଆଖିରେ ପରଦା ପଡ଼ିଛି, କ'ଣ ଏଇଟା କୁହନ୍ତି ମୋତିଆ ବିନ୍ଦୁ ଆଜ୍ଞା, ଦେଖୁ ନା ମୋତିଆ ବିନ୍ଦୁ, ମୋତିଆ ବିନ୍ଦୁ ଅପରେସନ୍ କରିଦେବ ଆଗକୁ ଭଲ ଦେଖା ହବ, ଜାଣିଲେ ଜାଣିଲେ ଶୁଣି ସବୁ ଇନ୍ଦ୍ରିୟଟା ଦୁର୍ବଳ ହେଇଯିବ, ଗୋଟେ ଗୋଟେ ନିର୍ଦ୍ଦେଶ ସମୟ ପାଇଁ ଦିଆ ହେଇଛି, ସେ ସେଇ କଥା କହୁଛନ୍ତି ଆଉ ବୃଦ୍ଧ କାଳେ ଆଇଲ ସବୁ ସୁଖ ଭାଗ ହେଲ ପୀଡ଼ା ବସ ହେଇନୁ କାତ ସର୍ବେନ୍ଦ୍ରିୟ ଦୁର୍ବଳ କି ନ କଲେ ଭଗବାନ ଶୋଭାନା ଆଉ ହତଭାଗା ଯେଉଁମାନେ ନା ଭଗବାନ ଛାଡ଼ିକି ଯାଆନ୍ତି ଆଉ ବଡ଼ ହସ୍ପିଟାଲ ତୁମେ ଛାଡ଼ିକି ଯାଅ, ଆଉ ମରିବ ଛୋଟ ହସ୍ପିଟାଲ ତୁମେ କି ଟ୍ରିଟମେଣ୍ଟ କରିପାରିବ, ଆଉ ରୋଗଟା ଏଇ ଯେଉଁ ରୋଗ, ଏଇ ଯେଉଁ କାମ କ୍ରୋଧ ଯେଉଁ ରୋଗ, ସଂସାର ରୋଗ, ଏଇଟା କ'ଣ କାହା ଦ୍ୱାରା ହେଇପାରିବ ଟ୍ରିଟମେଣ୍ଟ, କାମ ରୋଗ ଯେଉଁ ଆଉ ଯେଉଁ ଅନ୍ତର ଭିତରେ ଯେଉଁ ଦୁର୍ଗୁଣ ଅଛି ତାକୁ କିଏ ଛଡ଼େଇ ପାରିବ ଭଗବାନ କୃପାରେ, କିଏ କରିପାରିବେ, କାଗଜ ଜଣ ପଡ଼ିକି ରହି ଆଲୋକ ସମସ୍ତେ ବୁଝିପାରିବେ, ପ୍ରଚୁର ଭାଗ୍ୟ ନଥିଲେ କି ଏବେ ସେ ଯେମିତି କହିଲେ ଶରତ ଋତୁରେ ସବୁ ଶୋଭା ରହିଛି, ଶୋଭା ଆଜି ବର୍ଦ୍ଧିତ ହେଲା କାହିଁକି ନା ରାମକୃଷ୍ଣଙ୍କ ଚରଣ ଜୀବନରେ ତୁମେ ଯାହା ରହିଛି ଭଗବାନ ତୁମେ ନ ଧରିପାରିଲ, ଭଗବାନଙ୍କ ଭଜନ ନ କରିପାରିଲ, ତାଙ୍କୁ ହୃଦୟ ଭିତରେ ନ ଆଣିପାରିଲ, ତାଙ୍କ ପ୍ରତି ଭୂମିକା ନହେଲେ ସବୁ ବେକାର, ସବୁଗୁଡ଼ା ବେକାର, ଧର୍ମ ବେକାର ହେଇଗଲା, ତୁମ ଧର୍ମଟା ବେକାର ହେଲା ଲାଗିବ କାହିଁ ବ୍ରହ୍ମଚାରୀ ହେଲି, ତୁମେ ତ ଭଗବାନଙ୍କୁ ତୁମେ ନ ବୁଝିପାରିଲ, ତାଙ୍କ ସେବା ଶେଷ କହିବେ ନା ବେକାର ମୋତେ ତିନି ଚାଲିଲା ବେକାର, ଏଇଟା ବେକାର ଗଲା ଏମିତି ଲାଗିବ ତୁମକୁ, ଭଗବାନ ହେଉଛି ସବୁ, ଭଗବାନଙ୍କର ସବୁବେଳେ ନିଜର ଭଜନଟା ସବୁବେଳେ ବୟସ ଯେତେ ବଢିବ ଭଜନ ଉପରେ ସେତେ ଫୋକସ୍ ଦେବ, ସେବା ଭଜନ ଯେତେବେଳେ ତୁମେ ନୂଆ ଭକ୍ତ ଯେଉଁ ସେବା କରୁଥିଲ ବୟସ ବଢ଼ିଲା ପରେ ଯେଉଁ ସେବାଟା ସମାନ ନାହିଁ, ନୂଆ ନୂଆ ଭକ୍ତ ଯେଉଁ ସେବାଟା କର କେମିତି କର ଉତ୍ସାହ ବସତ, ନୂଆ ଡିବୋଟ ଥିଲା ବେଳେ ଯେଉଁ ସେବାଟା କର କେମିତି କର, ମୋତେ ସମସ୍ତେ ଭଲ ଭଲ କହିବେ ଆଉ ସେଟା ସେ ମନ ଭାବ ସେଟା ସ୍ୱାଭାବିକ ଆସେ ନା, ଆଉ ସବୁବେଳେ ସମସ୍ତେ ଭଲ କହେ ଏଇଟା ମୁଁ କରିଦେଲେ ସବୁ ଲୋକ ହଁ ଇଏ ଭଲ ଭଲ ପିଲାଟା ଭଲ ସେବା କରୁଛି, ଆଉ ଯଦି କହିଦେବେ ସେ ପିଲାଟା କିଛି କରୁନି ମୁଁ ତା ମନଟା ସାଙ୍ଗେ ଭାଙ୍ଗିଯିବ, ଉତ୍ସାହ ମୋ ସ୍ତରରେ ଅଛି ନା ତାକୁ ଉତ୍ସାହ ଦେଇ କୁହାଯାଏ ଭଲ, ସେତେବେଳେ ସେ ବେଶୀ ଜାଣିନି ଭଗବାନଙ୍କ ସେବା କ'ଣ, ଶ୍ରବଣ କୀର୍ତ୍ତନ କରି ମାଚିଓଡ଼ ହେଇଯିବ କ'ଣ ପରିପକ୍ ଅବସ୍ଥା ହେଇଯିବ, ସେତେବେଳେ ଯେଉଁ ସେବା କରିବ ସେତେବେଳେ ସବୁ ସେବାରେ କ'ଣ କାହା କ'ଣ ଚିନ୍ତା କରୁଥିବ ଏଇଟା କୃଷ୍ଣଙ୍କ ସୁଖ ହବ କି ନାହିଁ, ସେଇ ସେବା ବର୍ତ୍ତମାନ କୃଷ୍ଣ ସୁଖ, ସେଇ ସେବା ପୂର୍ବରୁ ସେତେବେଳେ ନିଜ କଥା ଚିନ୍ତା ହେବ, ତାର ଫଳ ଓଲଟା, ଯେଉଁମାନେ ବହୁତ ଭାଗ୍ୟବାନ ସେମାନେ ଏଇଟା ସବୁ ବୁଝିପାରିବେ, ପ୍ରଚୁର ଭାଗ୍ୟବାନ, ସେ ଧରିପାରିବେ ପାଠଟାକୁ ନ ଧରିପାରିବେନି, ଏଠି ସେ କଥା କହିଲା ବୃଦ୍ଧ କାଳ ଆଇଲ ସବୁ ସୁଖ ଭାଗଲ ପୀଡ଼ା ବସେ ହଇନୁ କାତର ସର୍ବେନ୍ଦ୍ରିୟ ଦୁର୍ବଳ କି ନ କଲେ ବର ଭୋଗା ଭାବେ ଦୁଃଖୀ ତନ୍ତର, ଆଉ ବୁଢା ହେଇଗଲେ ଭୋଗ ଭାବରେ ଦୁଃଖୀ ତନ୍ତର, ସମସ୍ତେ କୁଆଡ଼େ ବୁଲିବାକୁ ଯିବେ, ସମସ୍ତେ ସବୁକିଛି କରୁଥିବେ, ସମସ୍ତେ ତୁମ ଆଗରେ ଥାଳି ଥାଳି ଅନ୍ନ ଡାଲି ସବ୍ଜି ଖାଇକି ହାତ ଫାତ ଧୋଇକି ତୁମେ କ'ଣ କିଛି ଖାଇବ, ଖାଇଲା ମାନେ କ'ଣ ହବ, ହଜମ ହବନି, ପେଟରେ ହଜମ ହବନି, ଝାଡ଼ା ଲାଗିବ, ଘରେ ବିରକ୍ତ ହେବେ, କିଏ ଥରେ ଗାଧେଇବାକୁ ଯିବ, କିଏ ଥରେ ଲୁଗା ପାଲଟିବ, କିଏ କ'ଣ କରିବ, ସେ ଲେଖିଦେଲେ ଖୋଲିକି ଏ ଦୁଃଖ କାହାଣୀ ସେ କହୁଛନ୍ତି, କୃଷ୍ଣଙ୍କ ଜୀବନରେ ଯଦି ଭଗବାନଙ୍କୁ ତୁମେ ହୃଦୟ ଭିତରେ ନ ରଖିପାରିବ, ତାଙ୍କୁ ଟିକେ ଭଲ ନ ପାଇପାରିଲ, ଯେଉଁ ଜୀବନଟା ଦୁଃଖମୟ, ଏ ଦୁଃଖର କାହାଣୀ କହିଦେଉଛନ୍ତି, ସେ ମହାଜନ କହିଦେଲେ ଜ୍ଞାନ ଲବହୀନ ଭକ୍ତିର ସେ ବଞ୍ଚିତ ଆର ମୋର କି ହବେ ଉପାୟ ପତିତ ବନ୍ଧୁ ତୁଇ ପତିତ ଧମାମ କୃପାୟ ଉଠାୟ ତବ ପାୟ, ପ୍ରଭୁ ଇଏ ତ ସର ଅବସ୍ଥା ଗଲା, ସର ତ ଏମିତି ବିବେକ ତ ହେଲାନି, ଯୌବନଟା କ'ଣ କ'ଣ କହିଲେ, ଶୈଶବଟା ଖେଳରେ ପଳାଇଗଲା, ଆଉ କିଶୋରଟା ପଢ଼ାରେ ପଳାଇଗଲା, ସେତେବେଳେ ବିବେକ ସେ ଦୁଇଟା ବେଳେ ବିବେକ ବେଳେ ବିବେକ ହେଇଥିଲା, ଅବିବେକ ହେଇଗଲା, ତାପରେ ଯୌବନ ବେଳେ ଭୋଗରେ ପଳାଇଗଲା, ବୁଢ଼ା ବେଳେ ପୀଡ଼ାରେ ଚାଲିଗଲା, ଆଉ ଏତିକି ହେଲା ପରେ ଆଉ ବର୍ତ୍ତମାନ ଆଶା କ'ଣ ହେଲେ, ଆଉ କିଛି ଆଶା ଏତିକି ଜୀବନ ଭିତରେ ଆଉ କିଛି କଲେ, ଜ୍ଞାନ ଲବହୀନ ଭକ୍ତିର ସେ ବଞ୍ଚିତ, ଜ୍ଞାନ ଟିକେ ଥାନ୍ତା ଜ୍ଞାନ ବି ନାହିଁ, ଭକ୍ତିର ସେ ବଞ୍ଚିତ,
ଏଇଭଳି ସ୍ଥିତିକୁ ଆଇଲା ପରେ ଭଗବାନ ପ୍ରାର୍ଥନା ଶୁଣି ଏଇଟା ଶୁଣା ଦେଲା। ଶାସ୍ତ୍ର ଶୁଣିବାର କ'ଣ କ'ଣ, ଶୁଣିକି ମୁଁ ଶୁଣିଦେବି, ପଢ଼ିଦେବି, ପଢ଼ିକି ଲୋକଙ୍କୁ କହିବି ନା, ଲୋକ କହିଦେଲେ ଲୋକ କ'ଣ ହବ, ଆମେ ଲୋକଙ୍କୁ କହିଦେଲେ ଲୋକଟା ଲୋକ କ'ଣ କରିବ, ଆମେ ତ କରିପାରୁନା, ଆମେ ତ ଭଗବାନ ଡାକିପାରୁନା, ଆଉ ସେ କ'ଣ କରିବ। ତୁମେ ଯାହା ତୁମେ ଯେଭଳି ବଡ଼େଇଟା ଯେଭଳି ସିଏ ସେଇଭଳିଆ କଡ଼େଇଟା ତିଆରି କରିବ, ବୁଝିପାରୁଛ କି ନାହିଁ। ତୁମେ ତୁମେ ଯେଭଳିଆ ତୁମେ ଗୋଟେ କାର୍ପେଣ୍ଟିଂ କାମ କାର୍ପେଣ୍ଟର କାମ ଜାଣିଛ, ତୁମ ହାତରେ ଯେମିତି ହବ ତୁମେ ସେମିତି କରିପାରିବ। ଆମେ ଯେମିତି ଆମେ ଭକ୍ତ ତିଆରି କରିବା, ଆମେ କେମିତି ତିଆରି କରିବା, ଆଉ ସେମିତି ନା ତା ଆଉ ଦେହା କ'ଣ ଦେବା, ଆମେ ଯେଉଁ ସ୍ତର ଆମେ ସେ ସ୍ତର ତିଆରି କରିପାରିବା, କନିଷ୍ଠ କନିଷ୍ଠ ତିଆରି କରିପାରିବା, କନିଷ୍ଠ ମଧ୍ୟମ ତିଆରି କରିପାରିବ, ମଧ୍ୟମ କେବେ ଉତ୍ତମ ତିଆରି କରିପାରିବ, ମଧ୍ୟମ ମଧ୍ୟମ ତିଆରି କରିପାରିବ, ଉତ୍ତମ ତିଆରି କରିପାରିବ। ତା ମାନେ ଯେ ଆମେ ପ୍ରଚାର କରିବାନି ଭକ୍ତ ତିଆରି କରିବାରେ, ଆମେ ପ୍ରଚାର ଅନ୍ୟର ମଙ୍ଗଳ କରିବା, ଆମକୁ ତ କି ପ୍ରଚାର କରିଥିଲେ ବୋଲି ଆମେ ପୁଣି ଆସିଛେ ନା, ସବଳ ମନ ରଖିବାକୁ ପଡ଼ିବ ଆମକୁ, ଆମ ନିଜର ଭଜନ ପଥକୁ ଠିକ୍ସେ ରଖିବାକୁ ପଡ଼ିବ। କାହିଁକି ନ ରଖିଲେ ଆମେ ଯଦି ହାୟର ଉନ୍ନତ ରସକୁ ନ ଯିବା, ଆମେ ଯାହାକୁ ଭକ୍ତ କଲେ ତାକୁ କ'ଣ ଶିଖିବା, ଆମେ ଦୁର୍ବଳ ହେଇଯିବା, ତାପରେ ସେ କ'ଣ ହବ, ଦୁର୍ବଳ ହେଇଯିବ, ତା ପୋଷଣ କେମିତି କରିବ, ତମେ ସେ ଲେଖିଲେ ଏଇ ଜିନିଷ ଏସବୁ ସେଟା ଗୁରୁଦେବ କୁହନ୍ତି ଆଇ ୱାଣ୍ଟ ଟୁ ପ୍ରିଚ୍ ଦି ପ୍ରିଚର୍ସ। ଗୁରୁଦେବ ସିଂହ ବିଦେଶ ଯାଉଥିଲେ, କହିଲେ ମୋର ତିନିଟା କାମ, ତା ଭିତରେ ଗୋଟେ କାମ ହେଲା ମୁଁ ପ୍ରିଚର୍ ମାନଙ୍କୁ ପ୍ରିଚିଂ କରିବି, ମୁଁ ଜେନେରାଲ ଡିବଡ଼ି ପାଇଁ ମୋତେ ଡାକରେ ପବ୍ଲିକକୁ ଯିବା, ବାହାର ଲୋକଙ୍କୁ କହିବା, ଟିଭି ମିଡ଼ିଆରେ କହିବା, ମୋତେ ଡାକରି ମୁଁ ମୋର ପ୍ରିଚିଂ ପବ୍ଲିକ ପାଇଁ, ମୋର ପ୍ରିଚିଂ ହେଉଛି ପ୍ରିଚର୍ ପ୍ରିଚିଂ କରିବା ଦରକାର, ଯିଏ ପ୍ରିଚିଂ କରୁଛନ୍ତି ଯିଏ ପ୍ରଚାର କରୁଛନ୍ତି ତାଙ୍କୁ ମୁଁ ପ୍ରଚାର କରିବି। କାହିଁକି ଯିଏ ପ୍ରଚାର କରୁଛନ୍ତି ସେମାନେ ମହାନ କାମ କରୁଛନ୍ତି ନା, କେତେ ସମୟ ଦେଉଛନ୍ତି, ଭଗବାନଙ୍କର ଖୁସି ହେବେନି, ବହୁତ ସମୟ ଦେଉଛନ୍ତି ନା, ସମୟ ଦେଉଛନ୍ତି ତାଙ୍କ ନିଜ ଭଜନ ଛାଡ଼ି, ସେମାନେ ଯଦି ତତ୍ତ୍ୱ ଗୁଡ଼ା ନ ଜାଣିବେ, ସେମାନେ ଯଦି ସ୍ୱର୍ଣ୍ଣାଗତ ଜିଠଳ ନ ଜାଣିବେ, ସେମାନେ ଦୁର୍ବଳ ହେଇଗଲେ ଆମ ମୁମେଣ୍ଟଟା ଚାଲିବ କି, ଏଇଟା ଭୁଲ ଦୃଷ୍ଟିରେ ବୁଝିବା ଉଚିତ ନୁହେଁ ଯେ ପ୍ରଚାରଟାକୁ ନିରାଶ କରାହଉଛି, ପ୍ରଚାରଟାକୁ ନିରାଶ କରାଯାଉନି, ପ୍ରଚାରକ ସୁଦୃଢ଼ ହେବା ଦରକାର। ଯଦି ପ୍ରଚାରକ ସୁଦୃଢ଼ ନ ହେଇପାରିଲା ତାହେଲେ ପ୍ରଚାରକ ଉପରେ ଯେଉଁମାନେ ନିର୍ଭର କରୁଛନ୍ତି ସେମାନେ କ'ଣ ହେବେ, ଦୁର୍ବଳ ହେବେ, କାରଣ ଆମ ସୋସାଇଟିଟା କେମିତି ଚାଲିବ, ସମୟଟା ଉପରେ ଲୋକ ଆସ୍ଥା ହରାଇ ଦେବେ ନା। ଆଉ ସେଦିନ ପ୍ରଭୁ ଚାଲିଗଲା ପରେ ପ୍ରଭୁ ଚାଲିଗଲେ ଯେତେବେଳେ ତାପରେ ଲିଡର ଗୁଡ଼ା ପ୍ରଭୁ ତାଙ୍କ ଶିଷ୍ୟମାନେ ସବୁ ଟିକେ ମୋତେ ଛାଡ଼ିଦେଲେ, ବହୁତ ବଡ଼ ଏବେ ସିନା ଆମ ଭାରତବର୍ଷରେ କେବଳ ଏଇଟା ଗୋଟେ ମହାପ୍ରଭୁଙ୍କର ପ୍ରଭୁପାଦଙ୍କର ଏଇଟା କ'ଣ ଇଚ୍ଛା ଭାରତବର୍ଷରେ ଏଇଟା ଚାଲିଛି, କିନ୍ତୁ ବିଦେଶରେ ତୁମେ ଯାହା ଦେଖିବ ଏଇ ଯେଉଁ ଫ୍ରାନ୍ସ ଫ୍ରାନ୍ସ ଆସିଛନ୍ତି, ଫ୍ରାନ୍ସ ଜର୍ମାନ କିଛି ନା, କେବଳ ଇଣ୍ଡିଆ, ଇଣ୍ଡିଆ ନା ଇଣ୍ଡିଆ ନା ବହୁତ କମ୍ ଲୋକାଲ ଡିବ୍ୟୁଟି, ଆଉ କି ହେଉନା, ଏଇ ଯେଉଁମାନେ ଫ୍ୟୁଚର୍ ଥିଲେ ସେମାନେ ଛାଡ଼ିଦେଲେ, ସେମାନେ ଆସ୍ଥା ତୁଟିଗଲା, ଆଉ ଉଠିବା ବେଶୀ ଜାଗା ଆସ, କେତେ ବଡ଼ ବଡ଼ 100 ଏକର 200 ଏକର ଜାଗା ଗୁରୁକୁଳ ଥିଲା, ତାଙ୍କ ଫାର୍ମ ମେସିନ୍ ଏବେ ବି ଥୁଆ ହେଇଛି, ସେ ଯେଉଁ ପୁରୁଣା ଟ୍ରାକ୍ଟର ସବୁ ଗୋଟେ ଗୋଟେ ଟ୍ରାକ୍ଟର ଧାନ କଟା ମେସିନ୍ ସବୁ 200 ଏକର ଜାଗା, ନିମାୟପୁର 200 ଏକର ଜାଗା, ଏଇଟା ବଡ଼ ବଡ଼ ହାସଲ ସବୁ ନିଆ ହେଇଥିଲା, 200 180 200 ଫ୍ୟାମିଲି ରହୁଥିଲେ, ବର୍ତ୍ତମାନ 4 ଫ୍ୟାମିଲି ବି ନା, ପ୍ରଚାରକ ମାନେ ସେମାନେ ଥିଲେ ସବୁ କରିଥିଲେ ନା, ସେମାନେ ଛାଡ଼ିଦେଲା ମାନେ ଆଉ କିଏ ବିଶ୍ୱାସ କରିବ, ସେମାନେ ପ୍ରଚାରକ ମାନେ ତତ୍ତ୍ୱ ଜାଣିବା, ପ୍ରଚାରକ ମାନେ ତତ୍ତ୍ୱ ଜାଣିନାହାନ୍ତି ମାନେ, ସେ ତ ନିଜେ ପୋଷଣ ହେଇପାରିବେ ନା, ଅନ୍ୟ କ'ଣ ପୋଷଣ କରିବେ, ନା ଆମ ସୋସାଇଟିଟା କ'ଣ ଦୁର୍ବଳ ହେଇଯିବ ଧୀରେ ଧୀରେ, ଯେଉଁ ଭକ୍ତମାନେ ଆସିବେ ଏଣେ ପୋଷୁଥିବେ ସେଣେ ଛାଡ଼ୁଥିବେ, ଜଏନ୍ କରି ପଳାଇ ଆସିବେ ମାନେ ନୂଆ ଲୋକ ଜଏନ୍ କରୁଥିବେ, ପୁରୁଣା ଲୋକ ସେ ଗୁରୁଦେବ କହୁଥିଲେ ମୁଁ ପ୍ରଚାରକୁ ପ୍ରଚାର କରିବି, ମୋର ପ୍ରଚାର ମୋର ତତ୍ତ୍ୱ କେବଳ ପ୍ରଚାରକ ମାନଙ୍କ ପାଇଁ, ଏଇଟା ନ ଜାଣିଲ ମାନେ ସେ ତ ପ୍ରାର୍ଥନା ଜଣା ଗୁଣ ଜପ ଜପ କରୁଛି, ମୁଁ ଷୋଳମାଳ ଜପ କରୁଛି, ମୁଁ ଏତେ ଭଗବାନ କେମିତି ଜପ କରାଯାଏ, ଏ ତତ୍ତ୍ୱ କହିଲେ କେମିତି ଜପ କରାଯିବ, ନା ଜ୍ଞାନ ଲବହୀନ ଭକ୍ତିର ସେ ବଞ୍ଚିତ ଆର ମୋର କି ହବ ଉପାୟ, ମୁଁ ଜ୍ଞାନ ଲବହୀନ, ଲବ ମାନେ କ'ଣ, କିଛି ମୋର କିଛି ଜ୍ଞାନ ବି ନାହିଁ, ଜ୍ଞାନ ବି ନାହିଁ, ଆଉ ଭକ୍ତିର ସେ ବଞ୍ଚିତ, ଭକ୍ତିର ରସ କିଛି ନାହିଁ, ପୁରା ବଞ୍ଚିତ ହେଇଯାଇଛି, ମୋର କ'ଣ ଅବସ୍ଥା, ଏଠି ସେ କହିଲେ ପତିତ ବନ୍ଧୁ ତୁଇ ପତିତ ଆଧମ, ଏଇ ଭାବନାରେ ଭଜନ ହୁଏ, ମୁଁ ହଉଛି ପତ୍ର ବନ୍ଧୁ, ମୁଁ ହଉଛି ପତିତ ଅଧମ, ପତିତକୁ ତ ଆପଣ ଭଲ ପାଆନ୍ତି, ତେଣୁ ଆପଣ ଯଦି କୃପା କରିବେ, ଏଠି କହିଲେ କୃପା ଉଠାଏ ତବ ପା, ତୁମ କୃପା ମୋତେ ଉଠେଇକି ତୁମ ପାଞ୍ଚରଣ କମଳରେ ରଖ, ଏସବୁ ଭାବଟା ଏଠି ହୋଇଛି ନା, ଆଉ ମୁଁ ସବୁ କରୁଛି, ମୁଁ ଭଜନ କରୁଛି, ମୁଁ ସବୁ ତୁମେ କରୁଛୁ ଯେ ସବୁଠି, କିନ୍ତୁ ଭାବଟା ତାକୁ କେଉଁଠି ରହିଛି? ଗୌଡ଼ ବୈଷ୍ଣବଙ୍କର ଆଚାର୍ଯ୍ୟମାନଙ୍କର ସିଦ୍ଧାନ୍ତର ଯେଉଁ ଭଜନର ଯେଉଁ ରହସ୍ୟ ଗୁଡ଼ା କେଉଁଠି ରଖୁଛନ୍ତି ଦେଖ, ଆଉ ସେଇଟା ଯଦି ଆମେ ଶ୍ରବଣ କୀର୍ତ୍ତନ କରି ନ ଧରିପାରିଲେ ପ୍ରାର୍ଥନା କରିବନି, ପ୍ରାର୍ଥନା ନକଲେ ଦିନକୁ ଦିନ ହୃଦୟଟା ଶୁଷ୍କ ହେଇଯିବ, ବହୁତ ବୟସ ଯାଇଯିବ, ସବୁ କିଛି ହେଇଯିବ, କିନ୍ତୁ ଅନ୍ତରରେ କୌଣସି ରସ ଆସିବନି, ଆଉ ନିରାଶ ଲାଗିବ, ଆଉ କ'ଣ ହୃଦୟରେ ଛାଡ଼ିଲି, ନା କେଉଁ କାମନା ବାସନା ଗଲା, ନା କେଉଁ ଭଗବାନଙ୍କୁ ପାଇଲି, ତୁମକୁ ଲାଗିବ ଆଉ ସେମିତି ଲାଗିବ। ତୁମେ ତତ୍ତ୍ୱଟା ଜାଣିଥିବ, ରସ ଜାଣିଥିବ, ଚେଷ୍ଟା କଲ, ଯଦି ଚେଷ୍ଟା କଲ ଠିକ୍ ପଥରେ ଯାଉଛି, ଠିକ୍ ପଥରେ ଗଲାବେଳେ ଯଦି ତାର ବିପଦ ପଡ଼ିଲା, ଝଣ୍ଟି ପଡ଼ିଲା, ତାହେଲେ କ'ଣ ତା ମନ ଦୁଃଖ ହବ? ଦୁଃଖ ହବ। ଯଦି ଭୁଲ ପଥରେ ଜଣେ ଗଲା, ସେ ସେଠି କିଛି ଅସୁବିଧାରେ ପଡ଼ିଲା, ସେ କ'ଣ କହିବ? କାହାକୁ ଦୋଷ ଦେବ? ନିଜକୁ, କାହିଁକି ରାସ୍ତାରେ ଆଇଲି, ଠିକ୍ ରାସ୍ତାରେ ଗଲିନି, ଭାବିଲି ଏଇଟା ସର୍ଟକଟ ରାସ୍ତା, ନିଜ ଦୋଷ କାହାକୁ କହିପାରିବି? କହିପାରିବି। ସେଟା ଯିଏ ତତ୍ତ୍ୱ ଜାଣିକି ଚେଷ୍ଟା କଲା, ତାର ଚେଷ୍ଟା ପାରୁ ପର୍ଯ୍ୟନ୍ତ ତା ସିନ୍ସିୟର ନେଇକି କଲା, ତାପରେ ସେ ନିଜେ ମୁଁ ତ ମୋ କର୍ତ୍ତବ୍ୟ କରି, ତାପରେ ଏଇଟା ଭଗବାନଙ୍କ ହାତରେ। ଆଉ ଯିଏ ଆଳସ୍ୟ କଲା, ଯିଏ ତତ୍ତ୍ୱ କ'ଣ ଜାଣିପାରିଲେ, ଚେଷ୍ଟା କ'ଣ କରିବେ, ସେଟା କରିପାରିବେନି। କାହା ଦୋଷ ଦେବ? ନିଜ ଦୋଷ ଦେବ, ତା ମନ ତ ନିଜକୁ ମାନିବ, ସେ ଦୁଃଖ ପାଇବ। ସେ ଭଜନ ସେଟ କହିଲେ, ବିଚାରିତେ ଆବ ହି ଗୁଣ ନାହି ପାଉ ବି, କୃପା କର ଛୋଡ ତ ବିଚାର, ତବ ପଦ ପଙ୍କଜ ସିଧୁ ପିଆୟୋ, ଭକତି ବିନୋଦ କର ପାର। ଏମିତି କେହି କୌଣସି ଆଚାର୍ଯ୍ୟ ସଂସାର ନାହିଁ, କେହି ଆସିନାହାନ୍ତି, କିବା କେହି ପୂର୍ବରୁ ଆସିନଥିଲେ, ଯିଏ ସବୁ ଏମିତି ପୁରା ସିଦ୍ଧାନ୍ତ ଅତି ସରଳ କହିଲେ। ଆଚାର୍ଯ୍ୟମାନେ ସବୁ ସିଦ୍ଧାନ୍ତ ଲେଖିଛନ୍ତି, ପୂର୍ବ ଆଚାର୍ଯ୍ୟ ବହୁତ ସୁନ୍ଦର ସୁନ୍ଦର ସିଦ୍ଧାନ୍ତ ଲେଖିଛନ୍ତି, କିନ୍ତୁ ଆମକୁ ବୁଝିଲା ଭଳିଆ ଗୋଟେ ବଙ୍ଗାଳୀରେ ଗୀତ ଆକାରରେ ଲିଖିତ ସବୁଠୁ ଲାଷ୍ଟ କ'ଣ କୁହାଯିବ, ଲାଷ୍ଟେଷ୍ଟ କନକ୍ଲୁଜନ୍ ଗୁଡ଼ା ସବୁ, ଏସବୁ ଭଜନର ସବୁ ରହସ୍ୟ ଗୁଡ଼ା, ତାଙ୍କ ପଦ ଗୁଡ଼ା ଭଜନ ରହସ୍ୟ ଗୁଡ଼ା କ'ଣ ଲେଖିଲେ? ମୋର ଜ୍ଞାନ ନାହିଁ, ମୋର ଭକ୍ତି ନାହିଁ, ବିବେକ ତ ନାହିଁ ଟୋଟାଲ, ଆଉ ତୁମେ ପତିତ ବନ୍ଧୁ, ମୁଁ ହେଉଛି ପତିତ ଅଧମ, ମୋତେ ତୁମ କୃପାରେ ଉଠେଇକି ନେଇକି ତୁମ ଚରଣ କମଳରେ ରଖ। ଆଉ କ'ଣ ଲେଖିଲେ? ବିଚାରିତେ ଆବ ହିଁ ଗୁଣ ନାହିଁ ପାଉ, ଯଦି ବିଚାର କରିବ ତାହେଲେ ଗୁଣ ମୋର ଗୋଟେ ମିଳିବ। ଯଦି ଆପଣ ବିଚାର କରିବେ ମୋର କ'ଣ ଭଲ ଗୁଣ ଅଛି, କିଛି ଆମର ଯେଉଁଟା ଭଲ ଗୁଣ ଅଛି ସେଇଟା କି ଗୁଣ? ପ୍ରାକୃତ ଗୁଣ, ଏଇଟା ସଂସାରରେ ଭଲ ଗୁଣ କୁହା, ଭଗବାନ ବାହାରେ କ'ଣ ଭଲ ଗୁଣ? ଭଗବାନ ସବୁ ଚିନ୍ମୟ, ଆଉ ଚିନ୍ମୟ ଗୁଣ ବେଶୀ କଥା କହୁଛନ୍ତି। ବିଚାରିତେ ଆ ବହିଁ ଗୁଣ ନାହିଁ ପାଉ ବି, କୃପା କର ଛୋଡ ତ ବିଚାର, ବିଚାରଟା ଛାଡ଼ି ଦିଅନ୍ତୁ ଆଜ୍ଞା, ବିଚାର କରନ୍ତୁ, ମୋ ଉପରେ ବିଚାର ଯଦି କରିବେ କିଛି ଗୁଣ ପାଇବେନି ମୋର, ତେଣୁ ମୋତେ ଯଦି କୃପା କରି ବିଚାର ଛାଡ଼ିକି କୃପା କରନ୍ତୁ। କ'ଣ ସେଟା ଏ କୃପାଟା କ'ଣ କୁହାଯାଏ? ଅହେତୁକି କୃପା, ଅହେତୁକି କୃପାର ଅହେତୁକ କୃପା ଭଗବାନ କେମିତି କରିବେ? ସେଟା କହିବେ ମୁଁ ଅହେତୁକିରୁ ଭଗବାନଙ୍କର କୃପାଟା, କୃପା କୃଷ୍ଣ ଚାହିଁଲେ ଅହେତୁକ, ଅହେତୁକ କୃପା କରିବେ ଯେ ତୁମ ଆବଟନଟା କ'ଣ ହେବା ଦରକାର, ସେଇଟା କେଉଁଠି ପାଇବେନି, ଖୋଜିବେ ଖୋଜିବା ଦେଖିବା ଅହେତୁକ କୃପା ଜାଣିଛ, ଏଇଟା କୃପାଟା ହେଉଛି ଅହେତୁ, ଯଦି ଅହେତୁକ କୃପାଟା କାହା ଉପରେ ହୁଏ ଆଉ ପାଇବେ, ଆଉ କେଉଁଠି ଖୋଜିକି ପାଇବେନି ବାପା, ଆଉ କେଉଁଠି ତୁମ ଗୋଟେ କାମ କରିବେନି, ଖୋଜିଲେ ଦେଖ ଅହେତୁ ତ ଜାଣିଛ ମୋତେ କୃପାଟା ହେଉଛି ଅହେତୁ, ସେ କାହା ଉପରେ ହେଇପାରେ କାହା ଉପରେ ନହେଇପାରେ, କିନ୍ତୁ କାହା ଉପରେ ହବ ଯାହାର ଏଇଭଳିଆ ଭାବ ଥିବ ତାଙ୍କ ଅହେତୁକ କୃପା ହେଇଯିବ। ଏଇ କହିଲେ ଜ୍ଞାନ ଲବହୀନ ଭକ୍ତିର ସେ ବଞ୍ଚିତ ଆରମ୍ଭର କିଏ ହବ ଉପାୟ, ପତିତ ହେ ବନ୍ଧୁ ତୁଇ ତୁମ କୃପା ଉଠା ତମ ଉପାୟ, ବିଚାରିତ ଆଭହି ଗୁଣ ନାହିଁ ପାଉଛି, କୃପା କର ଛୋଡ ତୁ ବିଚାର, ତମ ପଦ ପଙ୍କଜ ସିଧୁ ପିବା ଭକତ ବିନୋଦ କର ପା, ବିଚାର ପ୍ରଭୁ କରନ୍ତୁନି, ଆପଣଙ୍କ ତରଫରୁ ମୋତେ ଆପଣଙ୍କ ଚରଣାମୃତ କୃପାମୃତ ରସାମୃତ ପାନ କରିକି ମୋତେ ସଂସାର ପାର କରିବି। ଯାହାର ଭାବ ନଥିବ ସେ କ'ଣ ଭଗବାନ କୃପା ଅତି କୃପା ମାନେ କ'ଣ ମୁଁ ଯାହା କରିବି ଭଗବାନ ମୋତେ କୃପା କରିଦେବେ ନା କ'ଣ ଏ ସ୍ତରକୁ ଆସି ଶ୍ରବଣ କୀର୍ତ୍ତନ ତାତ୍ପର୍ଯ୍ୟ ହେଲା ଏହା, ଭଗବାନଙ୍କୁ କେମିତି ଜୀବନରେ ଆମ ଅନ୍ତଃକରଣ ଦୋଷ ଗୁଡ଼ିକ ସବୁ ପ୍ରକଟ ହବ, ଆମେ ଜଣେ ଠିକ୍ ସେ ଶୁଣିଲେ, ଜଣେ ଠିକ୍ ସେ ଭଜନ କଲେ, ପରମାତ୍ମା ହୃଦୟ ଭିତରେ ଅଛନ୍ତି ନା, ଆଉ ହରିକଥା ଇଏ ଭଗବାନଙ୍କର କୃଷ୍ଣଙ୍କର କଥା ନା, ଶବ୍ଦ ବ୍ରହ୍ମ ଇଏ ଅନ୍ତର ଭିତରେ ଆମର ଦୋଷ ଯୋଉଟା ରହିଛି ଅନ୍ତକରଣ ଦୋଷ ଗୁଡ଼ାକ ସବୁ ପ୍ରକଟ କରେ, କହିଲେ ତୁମେ କ'ଣ ହବ ପାଦେବି? ଆଗରୁ ଯେଉଁ ଆମେ ଜଡ଼ ନିଜକୁ ଅତି ଯୋଗ୍ୟ ମନେ ମନେ କରୁଥିଲେ, ଅନ୍ୟକୁ ହୀନ ମନେ କରୁଥିଲେ, ବର୍ତ୍ତମାନ କ'ଣ ହବ? ଓଲଟା ହେଇଛି, ଅନ୍ୟକୁ ଯୋଗ୍ୟ ମନେ କରିବ, ନିଜକୁ ହୀନ ମନେ,
ତୁମେ ଭାବୁନି ଭଗବାନ ତୁମକୁ ଏଇ ଜ୍ଞାନ ଦେବେ ଚୋରକୁ ଦେଖିବା ନାହିଁ, ସେ ତା ଇଂଲିଶରେ ପଢ଼ୁଥିଲା, ଭଗବାନ ତୁମକୁ ଏଇ ବୁଦ୍ଧି ଦେବେନି ସେ ଖରାପ ଇଏ ଖରାପ, ଭଗବାନ ବି ବୁଦ୍ଧି ଦେବେନି, ଭଗବାନ କେବଳ ତୁମକୁ ସଦ୍ବୁଦ୍ଧି ଦେବେ, ଦୁର୍ବୁଦ୍ଧି ଦେବେ। ଧୃତରାଷ୍ଟ୍ର ଯୁଧିଷ୍ଠିର କ'ଣ କହିଲେ, ଭଗବାନ କ'ଣ କହିଲେ ସେ କହିନି, ସେ ଯୁଧିଷ୍ଠିର କ'ଣ କହିଲେ, ସବୁଠୁ ଖରାପ ଲୋକ କିଏ ଅଛି ତୁମେ ଖୋଜିକି ବାହାର କର। ସେ କ'ଣ କ'ଣ କହିଲା, ସଂସାରରେ କେହି ଖରାପ ଲୋକ ନାହିଁ, ତାକୁ ଭଗବାନ ବୁଦ୍ଧି ଦେଲେ। ଦୁର୍ଯ୍ୟୋଧନ କହିଲେ ସବୁଠୁ ଭଲ ଲୋକ କିଏ ବାହାର କର, ଖରାପ ଆଜ୍ଞା କିଏ ଭଲ ଲୋକ ନା ଦେଖ ତାକୁ ଦୁର୍ବୁଦ୍ଧି। ଭଗବାନ ଖରାପ ଲୋକ ଦେଖିବା ପାଇଁ ତୁମକୁ ବୁଦ୍ଧି ଦେବେ, ଏଇଟା ଖରାପ ସେଇଟା ଖରାପ, ଭଗବାନ ତୁମକୁ କୁଆଡ଼େ ବୁଦ୍ଧି ଦେବେ, ସଦ୍ବୁଦ୍ଧି ଦେବେ, ଲୋକଙ୍କୁ ଦିନ ସଦ୍ବୁଦ୍ଧି ଗ୍ରହ ମଧ୍ୟ ଦିଅନ୍ତି, ସଦ୍ବୁଦ୍ଧି ଦିଅନ୍ତି, ପ୍ରଭୁ ଏଇ ବୁଦ୍ଧିଟା ତୁମକୁ ଦେବେ। ସେଥିପାଇଁ ଏ ଯୋଉ ଭାବଟା ନ ଆସିଲେ ତ ପ୍ରାର୍ଥନା କେମିତି କରିବେ, ଆଉ ଜୀବନରେ ଶୋଭା ଯୋଉ କହିଲେ କୃଷ୍ଣଙ୍କୁ, କୃଷ୍ଣ ଯଦି ଜୀବନରେ ତ ପ୍ରାପ୍ତି ନ କରିପାରିଲେ, କୃଷ୍ଣଙ୍କୁ ଭଲ ନ ପାଇପାରିଲେ, ତ ଜୀବନରେ ଶୋଭା କ'ଣ ହେଲା। ଏବଂ ଅନ୍ତିମ ଶ୍ଳୋକ ସେ କହୁଛନ୍ତି, ବଣିନ୍ ବଣିକ ମୌନୀନ୍ ରୂପ ସ୍ନାତା ନିର୍ଗମ୍ୟାର୍ଥାନ୍ ପ୍ରପେଦିତେ ପ୍ରପେଦିରେ ବର୍ଷ ରୁଦ୍ଧା ଯଥା ସୀତା ସୁପିଣ୍ଡାନ୍ କାଲ ଆଗତେ। ଶରତ ଋତୁ ଆସିଗଲେ କ'ଣ କ'ଣ ହେଲେ କହିଲେ, ଯେଭଳି ସିଦ୍ଧିକାଳ ଲାଭ ହେଲେ ଭକ୍ତାଦି ସିଦ୍ଧି ସିଦ୍ଧି ନିମିତ୍ତ ପାର୍ଶ୍ୱାଦି ଦେହ ପାର୍ଶ୍ୱଦାଦି ଦେହ ପ୍ରାପ୍ତ ହୁଏ। ସିଦ୍ଧିକାଳ ସମୟ ଆସିଗଲେ ଭକ୍ତର, ଭକ୍ତ ଯେତେବେଳେ ସିଦ୍ଧି ପାଇଯିବ କ'ଣ କି ସ୍ୱର ପାଇବ, ତା ସ୍ୱରଟା ପାର୍ଶ୍ୱଦ ସ୍ୱର ହେଇଯିବ, ଅଜାମେଳୁଡ଼ ହେଇଗଲା, ଧ୍ରୁବ ମହାରାଜଙ୍କର ହେଇଗଲା, ସବୁ ପାର୍ଶ୍ୱଦ ସ୍ୱର। ସିଦ୍ଧିକାଳରେ ସିଦ୍ଧିକାଳ ସମୟ ଆସିଲେ ଯେଭଳି ସାଧକର ପାର୍ଶ୍ୱଦ ଦେହ ଲାଭ ହୁଏ, ସେଇଭଳି ବର୍ଷା କାଳରେ ଏକତ୍ରିତ କିଏ କିଏ ଗୋଟେ ସ୍ଥାନରେ ରହୁଥିଲେ, ଏକତ୍ର ଅବସ୍ଥାନ କରୁଥିଲେ, କିଏ କିଏ ବଣିକ ମୁନି ନୃପ ଏବଂ ସ୍ନାତକ, ବାବୁ ଜଣେ ଗୋଟେ ବର୍ଷା ଦିନରେ ଗୋଟେ ଗୋଟେ ଜାଗାରେ ରୁହନ୍ତି, ରାଜା ସେ ଭ୍ରମଣ କରି ଯାଇପାରିବେ, ରାଜା ଯାଇପାରିବେନି, ସ୍ନାତକ ବିଦ୍ୟାର୍ଥୀ ସେ ବାବୁ ଯାଇପାରୁନଥିଲେ, ନଦୀ ଆଗସ ନଦୀ ଥିଲା, ଅରଣ୍ୟ ଥିଲା, ବର୍ଷା ହେଇଯାଉଥିଲା, ସେ କହିଲେ ଚାରିଜଣ ବଣିକ ବେପାରୀ ଏମାନେ କ'ଣ ବର୍ଷା ଋତୁରେ ଏମାନେ ବାହାରିକି ଯାଇପାରୁ ନଥିଲେ, କିନ୍ତୁ ଶରତ ଋତୁ ହେଲା ମାନେ ଏମାନେ ସବୁ ଗଲେ, କୁଆଡ଼େ କୁଆଡ଼େ ଗଲେ, ବଣିକ ଗଲା ବାଣିଜ୍ୟ କରିବା ପାଇଁ, ଆଉ ମୁନି ସ୍ୱଚ୍ଛନ୍ଦ, ମୁନି କ'ଣ କଲେ ସ୍ୱଚ୍ଛନ୍ଦରେ ବିତରଣ କଲେ, ଆଗରୁ ଗୁମ୍ଫା ଭିତରେ ରହୁଥିଲେ ବର୍ଷା ଟାଇମ୍ ହଉଥିଲା। ଆଚ୍ଛା ନୃପ ରାଜା ବାହାରିଲେ ଦିଗ୍ବିଜୟ ଏବଂ ସ୍ନାତା ବାହାରିଲେ ବିଦ୍ୟା ପଢ଼ିବା ପାଇଁ, ତା ସେଥିପାଇଁ ସବୁ ବାହାରିଲେ। ସେ କଥା ସେ କହିଲେ ଯେତେବେଳେ ସିଦ୍ଧି ସମୟ ସାଧକର ସିଦ୍ଧି ସମୟ ଆସିବ ତାକୁ ପାର୍ଶ୍ୱଦ ଦେହଟା ମିଳିବ, ସେ ପଥର ଅଗ୍ରସର ହେଲା, ପାର୍ଶ୍ୱଦ ଦେହ ବୈକୁଣ୍ଠ ପଥର ଅଗ୍ରସର ହେଲା, ସେଭଳି ବର୍ଷା ଛାଡ଼ିଗଲେ ମୁନିମାନେ କ'ଣ କରିବେ, ସୁଛନ୍ଦ ବିହାର କରିବାକୁ ବାହାରିଲେ, ରାଜାମାନେ ଦିଗ୍ବିଜୟ କରିବାକୁ ବାହାରିଲେ, ଆଗେ ରହିଲା ବିଦ୍ୟାର୍ଥୀମାନେ ପଢ଼ିବା ପାଇଁ ବାହାରିଲେ, ଆଉ ବଣିକମାନେ ବାଣିଜ୍ୟ କରିବା ପାଇଁ ବାହାରିଲେ। ଯଥା ସିଦ୍ଧେଇ ବର୍ଷେଇ ସ୍ନାୟୁ ଘଟକେଇ ପଶ୍ଚରେଇ ବୃଦ୍ଧା କାଲ ଅନନ୍ତ ସମୟ ଆୟାତ ସୁପିଣ୍ଡା ପାର୍ଶ୍ୱଦାଦି ଦେହା ଉପାଦେୟ, ଏଇଟା ଭାରି ଉପାଦେୟ, କ'ଣ ଉପାଦେୟ କହିଲେ, ଆଚ୍ଛା ଭକ୍ତି ରସରେ ଭକ୍ତିସିଦ୍ଧ ବ୍ୟକ୍ତିଗଣ ନିଜ ପରମାୟୁ ରୂପ ବତ୍ସର ଦ୍ୱାରା ରୁଦ୍ଧ ହେଇ, ଆଚ୍ଛା ଉଦାହରଣ ଯୋଗ ପାଇଲେ କ୍ଲିଅରଟା ହଉନି ନା, ସାଙ୍ଗେ ବୁଝିଦେଲେ, ବର୍ଷା ହଉଥିଲା ବୋଲି ମାନେ କ'ଣ ହଉଥିଲେ, ଏ ଚାରିଜଣ ବଣି ରୂପ ବିଦ୍ୟାର୍ଥୀ ଆଉ ଆଜ୍ଞା ମୁନି, ଇଏ ଚାରିଜଣ ଗୋଟିଏ ଜାଗାରେ ରହୁଥିଲେ, ଇଏ କାହା କୁଆଡ଼େ ଯାଇପାରୁନଥିଲେ, ତାଙ୍କୁ ରୁଦ୍ଧ କରି କିଏ ରଖୁଥିଲା, ଗୋଟେ ସ୍ଥାନରେ କିଏ ରଖୁଥିଲା, ବର୍ଷା, ସେଇଟା ଭକ୍ତକୁ କିଏ ରୁଦ୍ଧ କରି ରଖୁଛି, ସେ ଯାଇପାରୁନି ପାର୍ଶ୍ୱ ଦେହ ପାଇବା ପାଇଁ, ସେଥିପାଇଁ ଟିକାରେ ଲେଖି ଯଥା ସିଧେଇ ସିଧା ବର୍ଷେଇ ସ୍ୱ ଆୟୁ ଘଟକେଇ ବତ୍ସରେ ଉଦ୍ଧା କାଲେ ହସ୍ତ ସମୟ କାଲ ଅନ୍ତ ସମୟ ଆୟାତ ସ୍ୱ ପିଣ୍ଡାନ ପାର୍ଶ୍ୱାଦି ଦେହା ନୀତି ଉପାଦେୟ, ଏଇଟା ଭାରି ଉପାଦେୟ, କ'ଣ ସେ କହୁଛନ୍ତି, ଏଇ ଶରୀରର ପରମାୟୁ ଦ୍ୱାରା ବା ବର୍ଷ ଦ୍ୱାରା, କେତେ ବର୍ଷ 30 ବର୍ଷ 40 ବର୍ଷ ଯେତେ ବର୍ଷ ପାଇଁ ଆମ ଶରୀରଟା ରହିଛି, ଆମକୁ ଯେତେ ବଞ୍ଚିବା ପାଇଁ ରହିବ, ସେ ଆୟୁ ଦ୍ୱାରା ଆମକୁ ରୁଦ୍ଧ କରି ରଖାଯାଇଛି, ତା ପୂର୍ବରୁ କ'ଣ ପାଇପାରେ? ମୃତ୍ୟୁଦଣ୍ଡ ହେଲେ ତୁମେ ଯାଇକି ପାର୍ଶ୍ୱ ଦେହ ପାଇବ? ଶରୀରଟା ତ ଛାଡ଼ିଲେ ହବ, ବୃଦ୍ଧ କରି କେତେ ରଖା ହେଇଛି? ଯିଏ ଯେତେ ବର୍ଷ ବଞ୍ଚିବ ସେତିକି ବର୍ଷ ସେ ସାଧନ କରୁଥିବ, ସେତିକି ବର୍ଷ ତାକୁ ଆୟୁ ଦ୍ୱାରା ବୃଦ୍ଧ କରିକି ରଖା, ଯେମିତି ବର୍ଷା ଏ ଚାରିଜଣକୁ ଅଟକେଇକି ରଖିଥିଲା ଗୋଟେ ସ୍ଥାନରେ ଏକତ୍ର ରଖିଥିଲା, ସେଭଳି ଆମକୁ ବା ସାଧକକୁ ତାର ସିଦ୍ଧି ପ୍ରାପ୍ତି ନିମିତ୍ତ ପାର୍ଶ୍ୱ ଦେହ ନିମିତ୍ତ ତାକୁ ବନ୍ଦ କରିକି ରଖିଛି ଆୟୁ, ସେତିକି ବର୍ଷ ତାର ଆୟୁଟା ସିଏ ଭୋଗ କରିଦେଲା ପରେ ସେ ପାର୍ଶ୍ୱ ଚକ୍ରପାତ ଲେଖିଲେ ଅନନ୍ତ ଅନ୍ତ ସମୟ ଉପସ୍ଥିତ ହେଲେ ନିଜ ପରମାୟୁ ରୂପ ବତ୍ସର ଦ୍ୱାରା ରୁଦ୍ଧ ହୋଇ, ପରମାୟୁ ରୂପ ତୋର ଆୟୁଷ ଏତିକି ଦିନ ଅଛି ଆଉ ରୁଦ୍ଧ ହେଇକି ରହିଛ, ସେଠି ସେ କହୁଛନ୍ତି କାଲେ ଆଗତେ ଅନ୍ତ ସମୟ ଉପସ୍ଥିତ ହେଲେ ସୁପିଣ୍ଡା ପ୍ରପତିରେ ପ୍ରାପ୍ତବ୍ୟ ପାର୍ଶ୍ୱ ପ୍ରାପ୍ତବ୍ୟ ପାର୍ଶ୍ୱ ଆଦି ଦେହ ଲାଭ କରି କରିଥାନ୍ତି, ଏହା ସମସ୍ତଙ୍କ ପାଇଁ ଉପାଦେୟ ଉପାଦେୟ ସବୁ ଜିନିଷ ସେ କହୁଛନ୍ତି। ସର ହିସାବରେ ଆମକୁ ସବୁ ମିଳିଛି, ସର ପର୍ଯ୍ୟନ୍ତ ଯେତେ ପର୍ଯ୍ୟନ୍ତ ସର ଅଛି ତା ପର୍ଯ୍ୟନ୍ତ ତା ପାଇଁ ଯେତେ ଜିନିଷ ଆଲଟମେଣ୍ଟ ହେଇକି ରହିଛି ସେତିକି ଆମକୁ ଭୋଗିବାକୁ ପଡିବ। ପାର୍ଶ୍ୱ ଦେହ ପାଇବାକୁ ହେଲେ ଭଗବାନଙ୍କର ପାର୍ଶ୍ୱ ଦେହ ପ୍ରଭୁଙ୍କର ଇଏ ପାଇବାକୁ ହେଲେ ଏଇଭଳି ଅପେକ୍ଷା କରିବାକୁ ପଡିବ, ବହୁତ ଭଜନ ଏସବୁ ଭଜନ କରିବାକୁ ପଡିବ, ପ୍ରେମ ସ୍ତରକୁ ଯିବାକୁ ପଡିବ, ଭଗବାନ ପ୍ରାର୍ଥନା କରିବାକୁ ପଡିବ, ତାପରେ ଯାଇକି ଆମେ ପାଇପାରିବା ନା, ନହେଲେ ଯେପର୍ଯ୍ୟନ୍ତ ତୁମର ଆୟୁ ଅଛି ସେତିକି ଦିନ ପରେ ତୁମକୁ ରହିବାକୁ ପଡିବ। ନିଜ ଇଚ୍ଛାରେ ମୃତ୍ୟୁବରଣ ତୁମେ କରିପାରିବନି, କି ନିଜ ଇଚ୍ଛାରେ ହିଁ ବଞ୍ଚି ପାରିବ। ହରେ କୃଷ୍ଣ ଜଗତ ଭାଗବତ ଶ୍ରୀ ଲତା ଉପାସ ଗୁରୁଦେବ କି ଜୟ।